नमो भगवते वासुदेवाय। श्रीमद्भागवतम दशम स्कंद 23 अध्याय जोगी बद्री मान प्रत्यावर्तन परे सुखदेव गोस्वामी भगवान कृपा परिभव किभली अचिंत्य अतर्क्य जो वस्तु भगवान कृपा स्पर्शमणि न्याय जिभली स्पर्शमणि स्वधर्म को प्रदान करी एक तुच्छ लोह को स्वर्ण रे परिणत करि पारे सेभली कृष्ण उन्मुख जीव जाहरंगर कृष्ण प्रति प्रीति अछि बा कृष्णंगर निर्मल प्रेम वही सेवारे युक्त हो चाहते भगवान स्पर्शमणि सदृश स्वरूप शक्ति जो लादिनी शक्ति जहा साधु हृदय राधाणी ठार साधु प्राप्त होती कृपा जीवर जो स्वभाव रही जीवर जो स्थिति रही प्राकृत रु अप्राकृत स्थिति को परिवर्तन करेंगे स्पर्शमणि न्याय कृष्ण सुख बांछा कृष्ण को सुखी दवा कृष्ण को सुखी करवा प्राकृत मनर कार्य नुहे प्राकृत मनर कार्य आमर है प्राकृत मन प्राकृत मनर के लिए भावना नहीं संभव नुहे कदापि आचार्य मान मत प्राकृत मनर कार्य है सुवांछा कम जो कम कप्राकृत मन दरकार मन अप्राकृत हवा दरकार इंद्रिय अप्राकृत हवा दरकार सब अप्राकृत बुद्धि अहंकार से अभिमान सब गुड़ अप्राकृत हेले ही जन जीवर प्रीति बांछा कृष्ण को सुख द्वार बांछा जहां को प्रेम बोली कह जाए तेना जीव प्राकृत प्राकृत स्थित अप्राकृत स्थित को निज शक्ति बुद्धि बल जापर ना से प्राकृत अच्छी कमी जीव अप्राकृत जापर तेना अप्राकृत स्पर्श आवश्यक अच्छी अप्राकृत जो भगवान कृष्ण भगवान शक्ति कृपा अप्राकृत जो से अप्राकृत स्पर्श से शक्ति भगवान प्रदान करते जीव को साधुगुरु मध्यम से तार अप्राकृत स्थिति आसे इतने सब कृपार कांगाल क्या भिक्षु क्या जाए जीवन जिते प्रकार समस्या जिते प्रकार दिग को आम सब विचार करवा यार समाधान कौन अच्छी आध्यात्मिक जीवन मैंने भक्ति से विभिन्न दिग को विचार कर कौन कर जो जन साधु चिंता करेंगे मुझ कौन कले मोर मन इंद्र संयम कर भगवान को पाई तार मन इंद्र गोटे साइड संयम भजन करने इच्छा हो जन ग्रस्त जीवन रही तार पारिवारिक समस्या रही पारिवारिक समस्या रो बहुत से सम्मुखीन हो पारिवारिक समस्या ना स्त्री पुत्र अनुकूल अच्छा कि तार धन सम्पत्ति आज अभाव ना भी प्रति आसक्ति अधिक रही भजन भी कर पार जीव जो स्थित रो सी प्राकृत मन को नहीं रोच प्राकृत मन प्राकृत बुद्धि द्वारा बहुत किसी जाणीदे भजन करदेव संभव नुहे जाणी सहित भजन रही संपर्क ना जानवा सहित किसी संपर्क ना चिन्मय शक्ति स्पर्श जीव के चिन्मय शक्ति जो लादिनी शक्ति स्वरूप शक्ति स्पर्श से के संस्पर्श आसपार सेटा नही पारे प्राकृतत्वटा केत नष्ट हमें प्राकृत जिनसा रानवा सहित किसी ना जहाँ जाने प्राकृत बुद्धि जाणी प्राकृत बुद्धि बर्तमान मन सब अप्राकृत आलोचना हेले भी सब प्राकृत बुद्धि मन सी स्पर्श कर खाली कहते हैं कृष्ण नाम कहचे हरे कृष्ण उच्चारण करे स्पर्श करम को आम स्पर्श करम शक्ति को आम स्पर्श कर जो स्वरूप नाम स्वरूप नाम जो भगवत स्वरूप नाम जो सर्वशक्ति आम स्पर्श करें स्पर्श कर प्रदान करेंगे से लिखले स्वयं एव स्फुरति अध सेवनमुखी जीव आद सेवनमुखी हेल्ले जिन लिखले स्वरूप शक्ति उन्मुखी सेवा कले भगवान भजन कले श्रवण कीर्तन सब इंद्र गुड़ सेवनमुखी हे स्वयं एव स्फुरति अध स्वयं सब आविर्भाव भगवत शक्ति प्राकृत मनोबुद्धि द्वारा हेनी कि प्रथम आम कौन प्राकृत मनोबुद्धि या द्वारा ही करने पड़ो कि प्राकृत मनोबुद्धि विचार द्वारा करने को पड़ोनी प्राकृत मन बुद्धि इंद्रिय सब प्राकृत थी आम अप्राकृत स्पर्श करे आदेश गुरु वैष्णव आदेश गुरु वैष्णव आदेश है सब सुखर विरुद्ध ବିରୁଦ୍ଧ ଧର୍ମ, ଆମ ସୁଖ ଯାହା ଆମେ ଚାହୁଁଛେ ସେଟା ହବନି। ଏଇଟା ହିଁ ହଉଛି ଆମର ପରୀକ୍ଷା, ଆଉ ଏହା ହିଁ ଆମକୁ ରୋକିବ ଦିନେ। ଆମର ଯୋଉ ବୃତ୍ତିଟା ଯୋଉ ରହିଛି ବିଷୟ ଭୋଗ କରିବାର ବୃତ୍ତି, ପ୍ରାକୃତତ୍ଵ ବୃତ୍ତିକୁ ରୋକିବ। ଆମର ଯେକୌଣସି ପ୍ରକାର ଭକ୍ତି ନାମରେ ଯେକୌଣସି ପ୍ରକାର କାର୍ଯ୍ୟ, ସେଥିରେ ନିଜର ସୁଖ ରହିଛି, ସେଥିରେ ନିଜର ସୁଖ ରହିଛି, ନିଜର କିଛି ବିଚାର ରହିଛି, ନିଜର କିଛି ଆଇଡିଆ ରହିଛି, ସେଥିରେ ନିଜର କିଛି ରହିଛି। ଅପ୍ରାକୃତତ୍ଵ ସ୍ପର୍ଶ ସେଥିରେ ହେଇପାରିବନି। ସେଥିପାଇଁ ଆମକୁ ସବୁବେଳେ ସାଧୁଗୁରୁଙ୍କର ଆଦେଶରେ ଚାଲିବାକୁ ପଡେ। ତେଣୁ ସ୍ପର୍ଶମଣିର ନ୍ୟାୟ ଯାହା ଗତକାଲି ଆମେ ଶୁଣୁଥିଲେ, ଯେ ଶର ତ୍ୟାଗ କଲେ ଯୋଉ ବ୍ରାହ୍ମଣୀ ମାନେ ସେମାନେ ଅପ୍ରାକୃତ ଶରୀର ପ୍ରାପ୍ତ ହେଇଗଲେ ସାଙ୍ଗେ ସାଙ୍ଗେ ସ୍ପର୍ଶମଣି ନ୍ୟାୟରେ, ସେ ପ୍ରାକୃତ ଶରୀର ଭଳି ଯଦି ତାଙ୍କ ଶରୀର ପ୍ରାକୃତ ନୁହେଁ, କିନ୍ତୁ ଭଗବାନ କୃଷ୍ଣଙ୍କୁ ଯାଇକି ପାଇଗଲେ ଚିନ୍ମୟ ଶରୀରରେ। ଆଉ ଯେଉଁମାନେ କୃଷ୍ଣଙ୍କ, ଯେଉଁ ବ୍ରାହ୍ମଣୀ ମାନେ କୃଷ୍ଣଙ୍କ ପାଖକୁ ସବୁ ଚତୁର୍ବିଧ ଅର୍ଣ୍ଣ ଧରିକି ଯାଇଥିଲେ, ସେମାନେ ଜଣାପଡୁଥିଲା ନାରୀ ଭଳି, କିନ୍ତୁ ତାଙ୍କ ସବୁ ଅପ୍ରାକୃତ ଶରୀର ହେଇଥିଲା। ଆଉ ପ୍ରକୃତ ସେଇ କାଲେ ଲେଖିଲେନି ସିଦ୍ଧାନ୍ତ ସମାନ, ସିଦ୍ଧାନ୍ତ ସବୁବେଳେ ସମାନ, ସିଦ୍ଧାନ୍ତ ସବୁ ଜଳ ଜଳ କରି ଦେଖାହଉଛି। ଶାସ୍ତ୍ର ସଦାୟ କଲେ ଶାସ୍ତ୍ର ଯଦି କୃପା କରି ଦେଖିପାରେ ସିଦ୍ଧାନ୍ତ ହଉଛି ଭଜନଟା କିଭଳି ଅପ୍ରାକୃତ ଦେହରେ ହଏ, ପ୍ରକୃତ ଦେହରେ ହବନି। ସେ ପ୍ରାକୃତ ଦେହରେ ଯୋଉ ଭଜନ ସେଟା ଗୁଣ ଗୁଣମୟ ଭଜନ, ସେଥିପାଇଁ ଭଜନରେ ଆମକୁ ସ୍ୱାଦ ଆସୁନି, ସେଥିପାଇଁ ଆମର କୃପାଟା ଦରକାର। ଆଉ ଛାଡ଼ିଦେଲେ ଯେ ଆମେ କହିବା ନା ଏଟା ତ ହବନି, ଆଉ ଏଟା ହବ, ଏଇଥିରେ ହିଁ କରିବାକୁ ପଡିବ, କିନ୍ତୁ ଅପ୍ରାକୃତ ସ୍ଥିତି ଆମକୁ ଯିବାକୁ ପଡିବ। ସେ କହିଲେ ନା ସେ କଥା ଚୈତନ୍ୟ ଦେଖିବା କାଳେ ଶିଷ୍ୟ କରେ ଆତ୍ମସମର୍ପଣ, ସେଇ କାଳେ କୃଷ୍ଣ ତାରେ କରେ ଆତ୍ମସମର୍ପଣ କଲେ ଭକ୍ତଙ୍କ ନିକଟରେ କୃଷ୍ଣ ତାକୁ ଆତ୍ମସମ କରନ୍ତି। ସେଇ କାଳେ ଆତ୍ମସମ, ସେଇ କାଳେ କୃଷ୍ଣ ତାରେ କରେ ଆତ୍ମସମ, ତାପର ପଦ ହେଇଛି ସେଇ କାଳେ କୃଷ୍ଣ ତାର କରେ ଆତ୍ମସମ, ସେଇ କାଳେ ଦେହ ତାର ହଏ ଚିଦାନନ୍ଦମୟ। ଯେତେବେଳେ ଆତ୍ମସମର୍ପଣ କୃଷ୍ଣ ପାଖରେ କରିବ, ଭକ୍ତ ପାଖରେ କୃଷ୍ଣ ତାକୁ ଆତ୍ମସମ କରିଦେବେ, କୃଷ୍ଣ ଆତ୍ମସମ କଲେ ସେଇ କାଳେ ତାର ଦେହ ହଏ ଚିଦାନନ୍ଦମୟ, ତାପରେ ଦେହ ଯାଇକି ଚିଦାନନ୍ଦମୟ, ଚିଦାନନ୍ଦମୟ ଦେହେ ଶ୍ରୀକୃଷ୍ଣ ଭଜରେ, ଏମିତି ପଦ ଅଛି। ଅପ୍ରାକୃତ ଦେହ ପ୍ରାପ୍ତ ହେଲେ ତୁମେ କୃଷ୍ଣଙ୍କୁ ଭଜନ କରିପାରିବ। ତେଣୁ ଏଇ ପ୍ରାକୃତ ଅବସ୍ଥାରେ ଯୋଉ ଆମେ ଭଜନ କରୁ, ଯେଟା ହଉଛି ଗୁଣମୟ ଭଜନ, ଏଥିରୁ ଭଜନଟା ଆରମ୍ଭ ହୁଏ, ନିରାଶ ହବାର କିଛି ନାହିଁ। କିନ୍ତୁ ଏଇଟାକୁ ଯେ ଆମେ ଭାବିଦେବା ଯେ ଏଇଟା ହଉଛି ଶୁଦ୍ଧ ଭକ୍ତି ବା ଏଥିରେ ଆମେ କୃଷ୍ଣଙ୍କୁ ପାଇଛେ, ନାଇଁ ନାଇଁ, ଅପ୍ରାକୃତ ଶକ୍ତି ଆବଶ୍ୟକ। ଦେଖୁନା ସେ ସିଦ୍ଧାନ୍ତ ଚୈତନ୍ୟ କାଢି, ତୁମେ ଦେଖ ଅପ୍ରାକୃତ ଦେହ ଶ୍ରୀକୃଷ୍ଣ ଭଜନ, ଅପ୍ରାକୃତ ଦେହ ନହେଲେ ତୁମେ କୃଷ୍ଣ ଭଜନ କରିପାରିବନି। ଅପ୍ରାକୃତ ଦେହ ହେବାକୁ ହେଲେ ପ୍ରୋସିଜର କଣ କହିଲେ, ଦୀକ୍ଷା କାଳେ ଶିଷ୍ୟ କରେ ଆତ୍ମସମର୍ପଣ। ଦୀକ୍ଷା ଏକ ଅନୁଷ୍ଠାନ ନୁହେଁ ଯେ ତୁମେ ଖାଲି ଦୀକ୍ଷା ନେଇଯିବ, ତୁମେ ତୁମର ତା ନାଁ ପରିବର୍ତ୍ତନ ହେଲା, ତୁମେ ତୁମର ପଳେଇଯିବ କୁଆଡେ, ତୁମ ଘର ତ ସଂସାର ତେଲ ଲୁଣ ସଂସାର ଭାସିକି ବୁଡ଼ିକି ରହିବ, ବାକି ତାର ତ୍ୟାଗ ହେଇଥିବ। ସେ ତାର ବାବା ଜୀ ତ କହିବ ମୋର ଯୋଉଠୁ ରହିବି ମୋର ଆରାମସେ ଭଜନ କରି, ମୋର କଣ ଦରକାର, ମୁଁ ତ ଦୀକ୍ଷା ପାଇଗଲି ଆଉ ମନ୍ତ୍ର ପାଇଗଲି, ନାଇଁ ନାଇଁ ଆତ୍ମସମର୍ପଣ। ଦୀକ୍ଷା କାଳେ ଶିଷ୍ୟ କରେ ଆତ୍ମସମର୍ପଣ, ତାଙ୍କୁ ଆତ୍ମସମର୍ପଣଟା ଶିଖା ହବ, ଗୁରୁ ଶିଖେଇବେ ଶ୍ରବଣ କୀର୍ତ୍ତନ ସେବା ଦ୍ୱାରା କେମିତି ଭଗବାନଙ୍କର ଶରଣାଗତ ଯିବା ହବାକୁ ପଡିବ। ଏଥିପାଇଁ ଆମେ ଦୀକ୍ଷା ନେଉଛେ। ଜୀବର ଗୋଟେ ଜିନିଷ ରହିଛି କଣ, ଅହଂକାର, ସେ କେବେ ଶରଣ ଯାଇପାରିବ ନାହିଁ, ଶରଣ ନ କଲେ ହିଁ କୃଷ୍ଣ ଗ୍ରହଣ କରିବେନି। ସେଥିପାଇଁ ଭକ୍ତର କାର୍ଯ୍ୟ ହେଲା, ଯେ ଶୁଦ୍ଧ ଭକ୍ତ ବା ଗୁରୁ ତାଙ୍କର କାର୍ଯ୍ୟ ହେଲା, ସେ ଗୋଟେ ଯିବୁ କଣ ଶିଖେଇବେ, ଶରଣାଗତି ଶିଖେଇବେ, ଭଗବାନଙ୍କର ଶରଣ ଯାଅ। ଭଗବାନଙ୍କ ଶରଣ ତ ଗୋଟେ ଯିବୁ ଯାଇପାରିବନି, ସେ ଗୁରୁଙ୍କର ପ୍ରଥମେ ଶରଣ ଯିବ, ଭକ୍ତର ଶରଣ ଯିବ। ଭକ୍ତର ଶରଣ ଗଲେ କୃଷ୍ଣ ତାର ସେଇ କାଳେ କରେ ଆତ୍ମସମ, ଯେପର୍ଯ୍ୟନ୍ତ ଶୁଦ୍ଧ ଭକ୍ତଙ୍କ ଚରଣ ଜଣେ ସମର୍ପଣ ହେଇନି, କୃଷ୍ଣ ତାକୁ ଆତ୍ମସମ କେମିତି କରିବେ, ନିଜର କରିବେନି। ଆଉ କୃଷ୍ଣ ନିଜର ନ କଲେ ତୁମେ ଚିଦାନନ୍ଦ କେମିତି ହଟା ହବ, ତୁମେ ଠିକ ଭୁଲ କଣ କରୁଛ, କିଏ ଭୁଲ କରୁଛି ଆଉ ତୁମେ ଠିକ କରୁଛ, ଏଇଟା ଜାଣିଦେଲେ ତୁମର ଭଜନ ବୋଲି ତୁମେ ଭାବନି। ଲୋକର ଗୋଟେ ବିଚାରଧାରା କଣ, ମୁଁ ଠିକ ସେ ଲୋକଟା ଭୁଲ, ତୁମେ ସେଟା ଜାଣିଦେଲେ ବି ସେଟା ଭଜନ ନୁହେଁ। ତୁମେ ଠିକ କରୁଛ ସେ ଭୁଲ କରୁଛି, ସେଟା ତୁମେ ଜାଣିଦଉଛ, ତୁମେ କହିଦଉଛ, ସେଥିରେ ତୁମର କଣ ଅଛି, ତା ସହିତ ଭଜନର କଣ ସମ୍ପର୍କ ରହିଛି। ଜଣେ ବହୁତ ସୁନ୍ଦର କାମ କରୁଛି, ବହୁତ ଜାଣିପାରୁଛି, ବହୁତ ସେ ଠିକ ଭୁଲ ବିଚାର କରିପାରୁଛି, ଯୁକ୍ତି ତର୍କ କରିପାରୁଛି, ସେଥିସହିତ ଭକ୍ତିର କିଛି ମୂଲ୍ୟ, ଭକ୍ତି ହଉଛି କେବଳ ଆତ୍ମସମର୍ପଣ ରହ। ତୁମେ ବହୁତ କିଛି ଜାଣିଛ, ତୁମେ ବହୁତ ସିଏ ଠିକ କରୁଛି ସିଏ ଭୁଲ କରୁଛି, ଲୋକ ଜଣେ ବିଚାର ଜାଣିଛି, ନୀତିଜ୍ଞ ଜାଣିଛି, ଯଦି ଠିକ ଭୁଲ ବିଚାର ସବୁ ଜାଣି ହୁଅନ୍ତା, ତାହେଲେ ଓକିଲ ମାନେ ପ୍ରଥମେ ହିଁ ଭଗବାନଙ୍କୁ ପାଇଯାନ୍ତି, ସେ ସବୁ ଲ ଜାଣିଛନ୍ତି, ଠିକଠାକ ଭୁଲ କରିପାରିବେ, ଭୁଲଟାକୁ ଠିକ କରିପାରିବେ, ଠିକ ଭୁଲ ଜାଣିବାର କିଛି କାର୍ଯ୍ୟ ନାହିଁ। ଏଠି କାର୍ଯ୍ୟ ହେଉଛି ସମର୍ପଣ, ଶରଣର କାର୍ଯ୍ୟ, ଭଗବାନଙ୍କ ଶରଣ ଯିବା ଦରକାର, ଶୁଦ୍ଧ ଭକ୍ତଙ୍କର ଶରଣ ଯିବା ଦରକାର। ଆଉ ଯେତେ ଲୋକ ଭଗବାନଙ୍କୁ ପାଇଛନ୍ତି, ତାଙ୍କ ଜୀବନର ପ୍ରଥମ ଲାଇଫ୍ଟା ଆରମ୍ଭ ହେଇଛି ଭୁଲରୁ, ଦଶରଥ ନାଗର ଭୁଲ କରିଥିଲେ, ସେ ଶରଣ ଚାଲିଗଲେ। ମୁରାରୀ ଭୁଲ କରିଥିଲେ, ସେ ଶରଣ ଚାଲିଗଲେ। ଯେତେ ପ୍ରାକୃତ ସ୍ତରର ସବୁ ଶୁଦ୍ଧ ଭକ୍ତ ହେଇଛନ୍ତି, ପ୍ରାକୃତ ସ୍ତରରେ ଯେଉଁ ନିତ୍ୟ ତାଙ୍କ ଛାଡ଼, ସେ ସବୁ ଶରଣ ଯାଇଥିଲେ ଭଗବାନ ପାଖରେ। ଭୁଲ ଠିକରେ ବିଚାର ଜାଣିଦେଲା ପରେ ଯେ ଜଣେ ସେ ଠିକ କରୁଛି, ସେ ଭୁଲ କରୁଛି, ଏଟା ଠିକ ଏଟା ଭୁଲ, ଏଟା ଏମିତି ହବା ଦରକାର, ସେଟା ସେମିତି ହବା ଦରକାର, ଏଗୁଡା ସବୁ ପ୍ଲାଟଫର୍ମ ସ୍ପିଚ, ଏଗୁଡା ଖାଲି କହିବା କାମ। ଏଠି ଭୁଲ କରିଦେଲା, ସେ ଠିକ କରିଦେଲା, ଏମିତି ହବା ଦରକାର, ସଂସ୍ଥାରେ ଏମିତି ହବା ଦରକାର, ତୁମେ ସେଟା କହି କିଛି ଆବଶ୍ୟକ ନାହିଁ। ତୁମେ ଠିକ ଭୁଲ ବିଚାର କରି ତୁମେ କିଛି କରିପାରିବନି। ତୁମେ ଆଗେ ଶରଣ ଯାଅ ଭଗବାନଙ୍କର, ତୁମେ ଶରଣ ଯାଅ, ତୁମେ ଫଳ ପାଅ। କିଏ ଠିକ ଭୁଲ କରୁଛି କଣ ଏଥିରୁ ମିଳିବ? ଆମର ଠିକ ଭୁଲ ଜାଣିଦେଲେ ଯେ ଆମେ ଦେଶଟାକୁ ଯେମିତି ଏଇ ଯୋଉ ଦେଖୁନ, ସେ ଯୋଉ କଣ ବର୍ତ୍ତମାନ କିଏ ଶାସନ କରୁଛି, କୋଉ ପାର୍ଟି ଓଡ଼ିଶାରେ, କଣ ହେଟା ବିଜେଡି। ସେ ଆର ବାଲା ତା ପଛରେ ବିଜେପି ବାଲା ସେ କହିବେ, ସେ ଭୁଲ କରୁଛି, ଏ ତା କରୁଛି, ଏ ତା କରୁଛି। ତୁମେ ଅପୋଜିଟ୍ ପାର୍ଟି ନା, ତୁମେ ଯେତେ କହିଲେ ପାଞ୍ଚ ବର୍ଷ ପାଇଁ ତାର କିଛି କରିପାରିବନି। ସେତେ ତୁମର ଫାଇଦା କଣ? ତୁମର କିଛି କାର୍ଯ୍ୟ ନାହିଁ। ସେଭଳିଆ ଆମେ କିଏ ଭୁଲ କରୁଛି କିଏ ଠିକ କରୁଛି କିଛି କହିଲେ ଆମର କିଛି ଫାଇଦା ହେଇନି। ଆମର ଶକ୍ତି ନାହିଁ କିଏ ଭୁଲ କରୁଥିବ ତାକୁ ଠିକ କରିଦେବା, କିମ୍ବା କିଏ ଠିକ କରୁଛି ତାକୁ ପ୍ରଶଂସା କରି ତାକୁ ଆଉ କୋଉ କଣ କରିଦେବା, ସେଗୁଡ଼ା ସବୁ ଆମର କିଛି ସ୍ଥିତି ନାହିଁ। ଏ ଜାଣିବା ବି ଏଥିରେ ବହୁତ କିଛି ଜାଣିଦେଲେ ଯେ ଠିକ ଭୁଲର ବିଚାର, ଯୁକ୍ତିର ବିଚାର, ସୁସ୍ଥ ଯୁକ୍ତିର ବିଚାର, ନୀତିର ବିଚାର, ତା ସହିତ ଭକ୍ତ ବି ସମ୍ପର୍କ ନାହିଁ। ବହୁତ ନୀତିଜ୍ଞ ଧର୍ମଜ୍ଞ ଲୋକ ଅଛନ୍ତି, ଧର୍ମ ବି ଜାଣିଛନ୍ତି, ଆଚରଣଶୀଳ ପୁରୁଷ ବହୁତ କମ୍। ସବଳ ମନେ ରଖିବାକୁ ପଡିବ, ଏ ହେଉଛି ଅପ୍ରାକୃତ ସ୍ଥିତି। ଅପ୍ରାକୃତ ସ୍ଥିତି ପାଇବାକୁ ହେଲେ ଜଣେ ଶୁଦ୍ଧ ଭକ୍ତଙ୍କ ଚରଣରେ ସମର୍ପଣ ହେବାକୁ ପଡିବ। ସେହି କାଳେ କୃଷ୍ଣ ତାରେ କରେ ଆତ୍ମସ, ଯେତେବେଳେ ଦୀକ୍ଷା ନେଉଛନ୍ତି ଜଣେ ଶୁଦ୍ଧ ଭକ୍ତଙ୍କ ଚରଣରେ ଜଣେ ଶିଷ୍ୟ ସମର୍ପଣ ହେଉଛି, ସମର୍ପଣ ହେଲେ ତାକୁ କୃଷ୍ଣ ଆତ୍ମସମ କରୁଛନ୍ତି। ଆତ୍ମସମ ମାନେ କଣ? ନିଜ ଭଳିଆ, ଇ ମୋର ନିଜର, ଇ ମୋର ନିଜର ହେଇଗଲେ। ସେହି କାଳେ ତାର ଦେହ ହୁଏ ଚିଦାନନ୍ଦମୟ, ଚିଦାନନ୍ଦମୟ ଅପ୍ରାକୃତ ଦେହ ଶ୍ରୀକୃଷ୍ଣ ଭଜାଏ, ତା ଦେହଟା ଚିଦାନନ୍ଦମୟ ହେଇଯିବ। ଏଇ ସେଇ ଶକ୍ତିଟା କୃଷ୍ଣ ତ ନିଜର କରିବେ, ସାଧୁଗୁରୁଙ୍କ ଦ୍ଵାରା ସେ ସ୍ୱରୂପ ଶକ୍ତି ଆସିବ, ତାର ଚିନ୍ମୟ ଦେହ, ସେଇ ଦେହରେ ଭଜନ ହବ। ଉପାୟ ଦ୍ଵାରା ଭଜନ ହବନି, ଯଦି ଉପାୟ ଦ୍ଵାରା ଭଜନ ହୁଅନ୍ତା ତାହେଲେ ବହୁତ ନିର୍ଜନ ଜାଗା ଅଛି, କୋରାପୁଟ ଜଙ୍ଗଲ ହଜାର ହଜାର ଜାଗା ଅଛି। ମୁଁ କେତେ ଜାଗା ଦେଖିଛି, ଜୀବନ ତମ ଘର କରିବାକୁ ପଡିବନି, ତୋ ଜୀବନ ଘର ଦରକାର ନାହିଁ, ପୁରା ଫାଙ୍କା ଘର ପଡିଛି, ଟ୍ୟୁବେଲ ପଡିଛି, ବାଥରୁମ କିଛି ଦରକାର ନାହିଁ, କିଛି ଆବଶ୍ୟକ ନାହିଁ, କେବଳ ଖଣ୍ଡେ ଖାଇବା ପାଇଁ ଚିନ୍ତା ଅଛି, ଆଉ କିଛି ନାହିଁ, ସବୁ ରହିବା ପାଇଁ ସବୁ ବ୍ୟବସ୍ଥା ଅଛି, ଚାହିଁବ ଯଦି ଖାଇଯିବ, ସେଥିରେ କିଛି ଆବଶ୍ୟକ ନାହିଁ। ତେଣୁ ଭାବନି ଯେ ସଂସାର ସବୁ କିଛି ଜାଣିଥିଲେ, ସବୁ ସ୍ଥାନ ରହିଛି, ବୃନ୍ଦାବନ ଧାମ ରହିଛି, ସବୁ ଜାଗା ରହିଛି, କରିବା ହେଉଛି କଷ୍ଟ, କାରଣ ସବୁବେଳେ ମନେ ରଖିବା ପଡ଼େ ଏଇଟା ହେଉଛି ଅପ୍ରାକୃତ ପଥ। ଏଠି ଅପ୍ରାକୃତ ପଥରେ ଆମେ କେବଳ ଅପ୍ରାକୃତ ପଥରେ ଯେଉଁମାନେ ପଥିକ, ଯେଉଁମାନେ ଆଚାର୍ଯ୍ୟ, ସେମାନଙ୍କର ଭରସା କରି ତାଙ୍କରି ଆଶ୍ରୟରେ ତାଙ୍କରି ପଥରେ ଅତି ବିନମ୍ର ଭାବରେ ଆମେ ଯାଉଛେ। ଜାଣିବା ସହିତ କିଛି ଠିକ ନାହିଁ, ଜାଣିବା ସହିତ କିଛି ସମ୍ପର୍କ ନାହିଁ। ବହୁତ ଲୋକ ସବୁ ଜାଣିଛନ୍ତି କିନ୍ତୁ ଭଜନ କରିପାରିବେନି, ଆମେ ବି କରିପାରିବାନି। ଭଜନର ପଥ ହଉଛି କୃପାର ପଥ, ଏଠି ବଳ ବୁଦ୍ଧି କାମ ଦିଆ ନା, ନହେଲେ ସେ କେବେ କେବେ ଲେଖିନଥାନ୍ତି ସେ ପଦରେ, ଏକାକୀ ଆମର ନାହିଁ ପାଏ ବୋଲ ହରିନାମ ସଂକୀର୍ତ୍ତନେ, ସେଟା ଲେଖାଯାଉଛି ତୁମେ ଏକାକୀ ଭଜନ କରିବ। ଭଗବାନ ଗୀତାରେ ରହୁଛନ୍ତି ଦେଲା ବେଳେ କଣ କହିଲେ, ସେ କହିଲେନି ଜଣେ ବିଜନ ଏକାନ୍ତରେ ରହିବ, ଭାଗବତରେ ବାରମ୍ବାର ପ୍ରସଙ୍ଗ ଆସୁଛି ଜଣେ ଏକାନ୍ତରେ ରହିବ, ଯେମିତି ଚାଚିତ ବିକ୍ଷେପ ହବନି। କିନ୍ତୁ କଣ ଏଠି ଆମର ଆମ ସିଦ୍ଧାନ୍ତ କଣ କହୁଛି, ଏକାକୀ ଆମର ନାହିଁ ପାଏ ବୋଲ ହରିନାମ ସଂକୀର୍ତ୍ତନେ, ଏକାକୀ ତୁମେ କେବେ ହେଲେ ମୁଁ ପାରିବିନି କୃଷ୍ଣ ଭଜନ କରିପାରିବିନି, ତୁମେ କୃପା କରି ଶ୍ରଦ୍ଧା ବିନ୍ଦୁ ଦିଅ ଦେହ କୃଷ୍ଣ ନାମ ଧରେ। ଏକାକୀ ଅର୍ଥ ନୁହେଁ ଯେ ବହୁ ଲୋକ ସାଙ୍ଗେ ରହିବା, ବା ଏକାକୀ ଅର୍ଥ ନୁହେଁ ଯେ ଏକାକୀ ରହିବା, ଏକାକୀ ଅର୍ଥଟା ନୁହେଁ ଯେ ବହୁ ଲୋକ ସାଙ୍ଗରେ ତୁମେ ରହୁଛ ମାନେ ତୁମେ ବି ବହୁ ଲୋକ ସାଙ୍ଗରେ ଅଛ, ତୁମେ ବଳ ପାଇଯାଉଛ। ଏଠି ବହୁ ଲୋକ ସାଙ୍ଗରେ କିଛି ଆବଶ୍ୟକ ନାହିଁ, ଏକା କିଛି ଆବଶ୍ୟକ ନାହିଁ, ଆମେ ବହୁ ଲୋକ ସାଙ୍ଗରେ ରହୁଛେ କେବଳ ଗୁରୁକୃଷ୍ଣଙ୍କର ସେବା ପାଇଁ। ଗୁରୁଙ୍କ ସାଙ୍ଗରେ ଆମେ ରହିଛୁ କି, ଏକାକୀ ଆମ ତୁମେ କୃପା କରି ଶ୍ରଦ୍ଧା ବିନ୍ଦୁ ଦିଆ, କେଉଁ ପଥରେ ଗଲେ କାହାଙ୍କୁ ଆମେ ପ୍ରାର୍ଥନା କଲେ କାହାର ନିୟମ ହିସାବରେ ଆମେ ଗଲେ କୃପାଟା ପାଇବା, ଯାହାଦ୍ୱାରା ଆମେ କୃଷ୍ଣଙ୍କୁ ପ୍ରାପ୍ତ ହୋଇପାରିବା, କୃଷ୍ଣ ଭଜନ କରିପାରିବା। ବା ଓଡ଼ିଆ ଲୋକ ଗୁଡା ଗାଁ ଲୋକ ବୁଢ଼ୀ ଗୁଡା ସବୁ କୁହନ୍ତି, ମୁଁ ଶୁଣିଛି, ଭଜନ ପଥରେ ଦୁର୍ଗମ ଭୟ ଭାଜିଲେ ମୁନିଜନ, ଏ ଓଡ଼ିଆ ପଦରୁ ସବୁ କହିବେ, ଭଜନ ପଥ ଦୁର୍ଗମ ଭୟ ଭାଜିଲେ ମୁନିଜନ, ମୁନିମାନଙ୍କୁ ଡର ଲାଗୁଛି ଭଜନ ପଥ, ଆଉ ଗୋଟେ ଅପ୍ରାକୃତ ଜିନିଷଟା ନା, ଅପ୍ରାକୃତ ଜିନିଷରେ ତମେ ଯାଉଛ କେତେ ଗୋଟେ ମନ କଣ ଫିଟିଯିବ, ସାଙ୍ଗେ ସାଙ୍ଗେ ବୁଝିଗଲା, ଦଶ କୋଡ଼ିଏ ବର୍ଷ ଅଛି, ପଚିଶ ବର୍ଷ ତିରିଶ ବର୍ଷ ତମେ ରହିଥିବ, ଫଟ ଦଶ ମିନିଟ୍ ଲାଗିବନି ବେଡିଂ ପତ୍ର ବାନ୍ଧିବା ପାଇଁ, ଗୋଟେ ଜୀବକୁ ମାଡ଼କୁ ଖସିବା ପାଇଁ 5 ମିନିଟ୍ ବି ଲାଗିବନି, ପାଟି ଗୋଟେ କଣ ମୁଣ୍ଡକୁ ଆସିବ ସେଇଟା ହିଁ ତାକୁ ରାସ୍ତା ଦେଖା ହବ, ଆଉ ଗରମ ଭଳକୁ ଆଡ଼େଇ ପାରିବନି, ଗରମ ଫରମ ପୁରା ବଳବାନ ହେଇଗଲା ତ ଟାଣି ଘୋଷାରେ ନେଇ ପଳେଇଲା, ବାସ ଫିନିଶ, କିଛି କରିପାରିବନି। ଗୋଟେ ଗଛଟା ବହୁତ କେତେ ଯତ୍ନ କରିକି କଣ ହଉଛି, ମୋଟା ହଉଛି, ସୋଟା ହଉଛି, ଫଳ ଧରୁଛି, କେତେ କେତେ ଲାଗୁ ତାକୁ 5 ବର୍ଷ 7 ବର୍ଷ ଗୋଟେ ଗଛ ହଉଛି, କାଟିବା ପାଇଁ କେତେ ସମୟ ଲାଗୁଛି, ପଟକିନି କାଟିଦଉଛି, କୁରାଟେ ନେଇକି ପଟକିନି ଗୋଟେ ଲୋକ ଜୀବଟା କାଟିଦଉଛି, କର୍ମ କର୍ମ ଫଳ ସେଇଭଳିଆ, ଭାଗ୍ୟଟା ସେଇଭଳିଆ। ତୁମେ ବହୁ ଯତ୍ନ କରିକି ବହୁତ ଆଶା କରିକି ବହୁତ ବଡ କାମଟା କରିଥିବ, 5 ମିନିଟ୍ ଲାଗିବନି, କର୍ମ ଫଳ ଆସିବ, ପଟକିନି କାଟିଦେଇକି ତୁମେ ନେଇ ଚାଲିବ, ଗଡି ପଡିବ, ବହୁତ ବଳବାନ ନା। ସେଥିପାଇଁ ଆମ କୃପା, ଭଗବାନଙ୍କ କୃପା ହିଁ ଆମର ସମ୍ବଳ, ଗୁରୁ ବୈଷ୍ଣବଙ୍କ କୃପା ହିଁ ଆମର ସମ୍ବଳ। କଳିଯୁଗରେ ବିଶେଷ କରି କଳିଯୁଗରେ ସାଧନ ଭୋଜନ ଦୁର୍ବଳ ହେଇନ ଜୀବ, ସବୁବେଳେ ପ୍ରାକୃତ ମନ ଅପରାଧରେ ଭରପୁର, ବିଷୟ ଭୋଗର ଲାଳସା, ସଂସ୍କାର ବିହୀନ, ଆଉ ସଙ୍ଗ ଯାହା କୁହନ୍ତି ଉଚ୍ଚ ବୈଷ୍ଣବ ବା ଉନ୍ନତ ବୈଷ୍ଣବଙ୍କର ସଙ୍ଗ ପାଇଁ ଆମର ସ୍ପୃହା ବି ନାହିଁ, ଆଉ ସଙ୍ଗ ମିଳିଲେ ବି ଆଳସ୍ୟ, ଅଳସ, ଜାଡ୍ୟ, ଇତର ଅଭିଳାଷ, ଜଡ଼ତା ମନରେ ଅଛି ଅଭିଳାଷ, ସାଧୁସଙ୍ଗ ପ୍ରତି ହେୟ ଜ୍ଞାନ, ଭଜନ ଭଜନର ଗୁଢ ରହସ୍ୟ ବୁଝିବା ପାଇଁ ପ୍ରବୀଣତା ବୁଦ୍ଧି ନାହିଁ, ଆଉ କାହାର ବି ଇଚ୍ଛା ଥିଲେ ବି ତାର ଦିନ ଦୁନିଆ ଉତ୍ପାତ, ସେ ଲେଖିଲେନି ସେ ପ୍ରାୟଣ ଅଳ୍ପ ଆୟୁଷ ସଭ୍ୟ କଲେ ବସ୍ମିନ ଯୁଗେଇ ଜେନା ମନ୍ଦ ସୁମନ୍ଦ ମତ ଏବଂ ପ୍ରଥମେ ସେ ଲେଖିଲେ, ପ୍ରାୟ ପ୍ରାୟ ଶବ୍ଦ କାହିଁ ଲେଖିଥିଲେ ସେ, ପ୍ରାୟ ମାନେ ପ୍ରାୟଟା କୋଉଠି ଲାଗେ, 10 ଜଣ ଅଛନ୍ତି, 10 ଜଣ ପାଖରେ ପ୍ରାୟ ଲଗାବ, ପ୍ରାୟ ଲଗାଇଲେ କେତେ ଜଣ ଆସିବେ 10 ଜଣ ଭିତରୁ, 8 ଜଣ 9 ଜଣ ଆସିବେ ନା, ପ୍ରାୟ 10 ଜଣ ଅଛନ୍ତି ତାକୁ ଏଠି ପ୍ରାୟ ଗୋଟେ ଅଳସୁଆ ଗୁଡା, ତା କଣ କୁହାହବ ସେଠି 8 ଜଣ କି 7 ଜଣ, 7 ଜଣ 8 ଜଣ ମ୍ୟାକ୍ସିମମ ହାଫ ରୁ ଆହୁରି ଅଧିକା, ଏକ 2/3 ଥିବେ ସେଠି, 8 ଜଣ ଥିବେ ସେଠି, ପ୍ରାୟ ଲାଗିଛି, ପ୍ରାୟ ଲେଖିଥିଲେ, ପ୍ରାୟ ଭିତରେ ଆମର ଲିଷ୍ଟ ଅଛି, ସୁମନ୍ଦ ଲେଖିଥିଲେ, ପ୍ରାୟଣ ଅଳ୍ପ ଆୟୁଷା ସଭ୍ୟ, ପ୍ରାୟରୁ ପ୍ରାୟ ଶବ୍ଦଟାକୁ ସବୁଆଡେ ଲଗେଇବ, କଣ କହିଲେ ପ୍ରାୟଣ ଅଳ୍ପ ଆୟୁଷା, ପ୍ରାୟ ଅଳ୍ପ ଆୟୁଷ, ଆୟୁଷ ହଉଛି ଅଳ୍ପ ପ୍ରାୟ ନା, ତହି ଦୀର୍ଘ ଆୟୁଷା ଅସ୍ତି ଚକ୍ରବର୍ତ୍ତୀ ଲେଖୁଛନ୍ତି ନା, କେହି କେହି ଅଛନ୍ତି ବହୁତ ଦୀର୍ଘ ଆୟୁଷ ବଞ୍ଚନ୍ତି 70-80 ପର୍ଯ୍ୟନ୍ତ, ଆଉ ନା ତୁମ ଗାଁର 70-80 ବର୍ଷ, ହଁ ଆଉ ସେ ଲେଖୁଛନ୍ତି ଅଳ୍ପ ପ୍ରାୟ ଅଳ୍ପ ଆୟୁଷ, ପ୍ରାୟ ଅଳ୍ପ ଆୟୁଷ ମାନେ କଣ, କେତେ ଯୁଗ କେତେ ବଞ୍ଚୁଛନ୍ତି କଳି ଯୁଗରେ, 50-60 ବହୁତ ଅଛନ୍ତି ଲୋକ ବି ବଞ୍ଚୁଛନ୍ତି 70-80 ବନ୍ଦ ପ୍ରାୟ, ଯଦି କେହି ବଞ୍ଚୁଛନ୍ତି ପୁଣି ଲାଗିଲା କଣ ମନ୍ଦ, ପ୍ରାୟ ପ୍ରାୟଟା ସବୁଆଡେ ଲଗେଇବ, ପ୍ରାୟ ହଉଛନ୍ତି ମନ୍ଦ, ଯେଉଁମାନେ ଦୀର୍ଘ ଦିନ ବେଶୀ ଦିନ ବଞ୍ଚୁଛନ୍ତି ସେମାନେ ହଉଛନ୍ତି ମନ୍ଦ, ମନ୍ଦ ମାନେ କଣ, ମନ୍ଦ ପରମାର୍ଥେଷୁ ଅଳସ, ସେ ଲେଖିଲେ ମନ୍ଦ ମାନେ ନୁହେଁ ଯେ ଖରାପ, ମନ୍ଦ ହଉଛି ପରମାର୍ଥରେ ଅଳସ, ଭାରି ଏକ୍ସପର୍ଟ ସଂସାର କାମ ପାଇଁ ବହୁତ ଦକ୍ଷ, ଅଲଗା କାମ ସବୁ କରିବେ, କିନ୍ତୁ ପରମାର୍ଥ କଥା କହିଲେ ମଲେ ଭିଡ଼ି ମୋଡ଼ି ହେବେ, ଆଉ ପରମାର୍ଥ କଥା କହିବେ, ଠାକୁର କଥା କହିବେନି, ଭୋଜନ କରିବା ଏସବୁ ପରମାର୍ଥରେ ଅଳସ, ବହୁତ ସଂସାରରେ ଦକ୍ଷ, କଳିଯୁଗରେ ଏଟା ହଉଛି ଲକ୍ଷଣ, ପରମାର୍ଥରେ ଅଳସ, ଠାକୁରଙ୍କୁ ଡାକିବା, ଭଗବାନଙ୍କର ସେବା କରିବା, ଭଗବାନଙ୍କୁ ଚିନ୍ତନ କରିବା, କଣ ଏଟା କୁହାଯାଏ, ସିଏ କଳିଯୁଗର କଳିଯୁଗର ଲକ୍ଷଣ କହୁଛନ୍ତି, ପରମାର୍ଥରେ ଅଳସ, ପରମାର୍ଥ ସବୁ କାମ କଟା ଭାରି ଅଳସ, କଣ ସମସ୍ତେ ଅଳସ, ନିରଳସା ବି ଅସ୍ତି, କେହି କେହି ତହି ନିରଳସା, କେହି କେହି ଅଳସ ନୁହନ୍ତି, ବହୁତ ଦକ୍ଷ ଅଛନ୍ତି, ସୁମନ୍ଦ ମତ ତାଙ୍କ ଭିତରୁ ପ୍ରାୟ ସୁମନ୍ଦ ମତ, ଯେଉଁଟା ଭାରି ଦକ୍ଷ ପରମାର୍ଥ କାର୍ଯ୍ୟ କରୁଛନ୍ତି, ସୁମନ୍ଦ ମତ ସୁମନ୍ଦ ମତ ମାନେ ମନ୍ଦ ସୁମନ୍ଦ ମତ, ତାଙ୍କର ବୁଦ୍ଧି ନାହିଁ ମାନେ ତତ୍ତ୍ୱ ଶୁଣିବେ, ସୁମନ୍ଦ ଚାହୁଁଛନ୍ତି ଭର୍ଜନ କରିବା ପାଇଁ ଦକ୍ଷ କାର୍ଯ୍ୟ ବି କରୁଛନ୍ତି, ବହୁତ କିଛି କରୁଛନ୍ତି, କିନ୍ତୁ ତାଙ୍କର ବୁଝିବା ପାଇଁ ବୁଦ୍ଧି ନାହିଁ, ତତ୍ତ୍ୱ ବୁଝିବା ପାଇଁ ବୁଝି ନାହିଁ, ଅଳସ ନୁହନ୍ତି କିନ୍ତୁ କରିବା ପାଇଁ ତାଙ୍କର ପରମାର୍ଥ, କିନ୍ତୁ ତତ୍ତ୍ୱ ସିଦ୍ଧାନ୍ତ ସ୍ଥିର ହେଇପାରୁନାହାନ୍ତି, ତାଙ୍କର ଇଚ୍ଛା ମୁଁ ଭଜନ କରିବି, ଜୀବନଟା କଟେଇବି, ଠାକୁରଙ୍କୁ ଡାକିବି, କିନ୍ତୁ ତତ୍ତ୍ୱ ସିଦ୍ଧାନ୍ତ ସ୍ଥିର ନହିପାରେ, କଣ ହେବେ ବିଚଳିତ ହେଲେ, ସୁମନ୍ଦ ମତ ସେ ଲେଖିଲେ ନା କଣ, ସବୁ ସୁମନ୍ଦ ମତ ହେବ, ସମସ୍ତେ ସୁମନ୍ଦ ମତ, ତାପରେ କହିଲେ ମନ୍ଦ ଭାଗ୍ୟା, ଭାଗ୍ୟମନ୍ଦ ସାଧୁସଙ୍ଗ ବିହୀନା, ସେ ଭାରି ଦକ୍ଷ ଥିବ, ତାର ଭଲ ତତ୍ତ୍ୱ ସିଦ୍ଧାନ୍ତ ସବୁ ବୁଝିପାରୁଥିବ, କିନ୍ତୁ ସାଧୁସଙ୍ଗର ମିଳୁନି, ସାଧୁସଙ୍ଗ ନ ମିଳିଲେ କଣ ହବ, ଆସଙ୍ଗ ନ ମିଳିଲେ ତାର କେତେବେଳେ ମୁଣ୍ଡ କଣ କୁଆଡେ ବୁଲିଯିବ, କେତେବେଳେ କୋଉ କଥା ମୁଣ୍ଡରେ ପଶିବ, ଭଜନର ରହସ୍ୟଟା ଜାଣିପାରିବନି, ରସଟା ଆସ୍ୱାଦନ କରିପାରିବନି, ସେ ଗୋଟେ ଅଡୁଆରେ ପଶିଲା, ମନ୍ଦ ସୁମନ୍ଦ ମତ ମନ୍ଦ ଭାଗ୍ୟ ନା ସମସ୍ତେ କଣ ଏମିତି ଅଛନ୍ତି କି? ଆଉ ତ କେହି ଥିବେ ନା ଏମିତି ସାଧୁ ସଙ୍ଗ କରୁଥିବେ, ଭଲ ସାଧୁ ମିଳିଲା, ପରମାର୍ଥରେ ଅଳସ ନୁହନ୍ତି, ତତ୍ତ୍ୱଜ୍ଞାନ ବି ଜାଣିଛନ୍ତି, କହିଲେ ଉପଦ୍ରୁତା। ଇଏ ହଉଛି କଳି, ଇଏ ହଉଛି କଳିଯୁଗ। ଉପଦ୍ରୁତା ମାନେ ବିଭିନ୍ନ ରୋଗ, ବିଭିନ୍ନ ପୀଡ଼ାରେ ଉପଦ୍ରବ ତାଙ୍କ ଜୀବନ। ଭଲ ପିଲା ସବୁ ହେଇଥିବ, ତାର ସବୁବେଳେ ଇଚ୍ଛା ତତ୍ତ୍ୱ ଜାଣିଛି, ସବୁ ଜାଣିଛି, କିନ୍ତୁ ଉପଦ୍ରବ ବିଭିନ୍ନ, ତା ମନରେ ବିଚଳିତ ଭାବନା ଥିବ, ରୋଗ ଦ୍ୱାରା ଉପଦ୍ରବ ହଉଥିବ, କାମ କ୍ରୋଧାରି ଦ୍ୱାରା ବିକ୍ଷିପ୍ତ ଚିତ୍ତ ହଉଥିବ, ସେ କଣ କରିବ? ସେଥିପାଇଁ ସ୍ୱର୍ଣ୍ଣଗାଦି ଋଷି ମାନେ କହିଲେ, ଆମେ ଏଇ କଳିଯୁଗ ଭୟ କରି କାରଣ ଏଇ ଯୁଗର ଲକ୍ଷଣ ଗୁଡା କହିଥିଲା ଆଗେ, ଏ ଯୁଗର ଏ ହଉଛି ଅବସ୍ଥା। ତ ଏଇ ଯୁଗରେ ଜୀବମାନଙ୍କୁ ସେଇ ସମୟରେ କିଏ ସୁଖଦେବ କିଏ କହୁଛନ୍ତି? ସ୍ୱର୍ଣ୍ଣଗାଦି ଋଷି କହୁଛନ୍ତି ସେଇ ସମୟରେ। ତାହେଲେ ବର୍ତ୍ତମାନ ତାର ପରସେଣ୍ଟଟା କେତେ ବଢ଼ିଥିବ ଚିନ୍ତା କର, ସେ ଲଗେଇଦେଲେ ପ୍ରାୟ ସବୁ 90% ଲୋକଙ୍କର ଅବସ୍ଥା ୟା ଭିତରୁ ଯାହାହେଲେ ଗୋଟେ ଷ୍ଟେଜରେ ଥିବେ। ସେଥିପାଇଁ ଆମେ ବସିଯାଇଛୁ ଏ କ୍ଷେତ୍ରରେ ଭାଗବତ ଶ୍ରବଣ କରି, କେବଳ ଶ୍ରବଣ କରିକି ଦିନଟା କଟିଦେବୁ, ସେ କହୁଛି। ତେଣୁ ଏକ ପ୍ରସଙ୍ଗ ହଉଛି, ଆମେ ଯୋଉ ଆଲୋଚନା କରୁ ତାର ସାର ଜିନିଷ ହଉଛି, ଆମେ ଅପ୍ରାକୃତ ସ୍ଥିତିକୁ ଆମକୁ ଯିବାକୁ ପଡିବ। ଅପ୍ରାକୃତ ସ୍ଥିତିରେ ଭଜନ ଆସ୍ୱାଦ୍ୟ ହବ, ସୁଧ ସତ୍ତ୍ୱ ସ୍ଥିତି ଯୋଉଟା ବାସୁଦେବ ସ୍ଥିତି, ସେ ସ୍ଥିତିରେ ହିଁ କୃପା ପ୍ରାପ୍ତ ହେଲେ ଜଣେ ଚିନ୍ମୟ ସ୍ପର୍ଶ ମଣିର ନାହିଁ, ତାର ସବୁ ଚିନ୍ମୟ ହେଇଯିବ, ପ୍ରକୃତ ସ୍ଥିତିରେ ହେଇପାରିବ ନାହିଁ। ମନ କୁଆଡ଼େ ସବୁ ମନ ବିକ୍ଷିପ୍ତ, ଚିତ୍ତ ବିକ୍ଷିପ୍ତ, ଭୋକ ଲାଗିଲେ ମନ ବଦଳିଯିବ, ମାନ ଅପମାନ ହେଲେ ମନ ବଦଳିଯିବ, ସେ ପ୍ରାକୃତ ନା? ଭଗବାନ ଯେତେ ଗୀତାରେ ଯୋଉ ବାଣୀ ଦେଇଛନ୍ତି ସେ ସବୁ ଅପ୍ରାକୃତ ସ୍ଥିତିରେ କଥା। ସେଥିପାଇଁ ତାକୁ ଖାଲି କହିଦେଇ ଜଣେ କହିପାରିବ, କିନ୍ତୁ ସେ ସ୍ଥିତି ଯାଇପାରିବନି। ଭଗବାନ ଗୀତାରେ କହିଲେଣି ସେ ଯୋଉ ଭକ୍ତର ଲକ୍ଷଣ ସେ କହୁନାହାନ୍ତି ସବୁ ଦଶକନ୍ଧରେ, ତଥା ମାନ ଅପମାନ ରହିବ, ଭଗବାନ ଗୀତାରେ କହୁନାହାନ୍ତି ମାନ ଅପମାନରେ ସମାନ ରହିବ, ଭକ୍ତର ଯୋଉ ଲକ୍ଷଣ କହୁଛ ସେଠି ତୁମକୁ କୁହା ହବ, ତୁମେ ସେ ଗୀତାରେ ସେ କ୍ଲାସ୍ଟା ଦିଅ, ସେ ଶ୍ଳୋକଟା ତୁମେ କଣ ସେଠି କହିବ? ମାନ ଅପମାନରେ ସମାନ ରହିବ, ଭଲ ମନ୍ଦ ରହିବ, ସବୁ କରିବେ, ସେଠି ଓହ୍ଲେଇଲା ପରେ ତୁମକୁ ଲୋକ ଗୋଟେ ଗାଳି ଦେବ, ତାପରେ ସମାନ ରହିପାରିବ? ସବୁ ଅପ୍ରାକୃତ, ସବୁ ଅପ୍ରାକୃତ। ସେଥିପାଇଁ ପ୍ରଭୁପଦ ସେ ଗୋଟେ ଶବ୍ଦ ଲଗାନ୍ତି, ସେଲ୍ଫ ରିଅଲାଇଜ୍ଡ, ଆତ୍ମାନୁଭୂତି ସମ୍ପର୍ଣ୍ଣ ବ୍ୟକ୍ତି, ଆତ୍ମାନୁଭୂତି ସ୍ତର ଉପର ସ୍ତର ବି ଆହୁରି ରହିଲା, ତେଣୁ ଆତ୍ମାନୁଭୂତି କଲା ପରେ ତାର ହୃଦୟଙ୍ଗମ ହବ କୋଉଟା? ଏଇତା ଭାଗବତ ଭଗବତ ଭଗବତୀ ଜିନିଷକୁ ସବୁ ହୃଦୟଙ୍ଗମ କଲା ସେ। ତାପରେ ପୁଣି ଚିନ୍ମୟତ ପ୍ରାପ୍ତ ଯୋଉ ଆତ୍ମାନୁଭୂତି ସ୍ତର ଆସିଲା ପରେ, ଭଗବାନଙ୍କ କୃପା ପାଇଲା ପରେ, ଯେତେବେଳେ ତାଦାତ୍ମ୍ୟ ଶକ୍ତି ପାଇକି ଯେତେବେଳେ କଣ ତା ସ୍ପର୍ଶମଣି ଭଳି ତାର ସ୍ୱର ଅପ୍ରାକୃତ ହେଇଗଲା, ସେତେବେଳେ ସେ ଭଜନ ରସ ଆସ୍ୱାଦନ କରିବ। ଖାଲି ଯଥେଷ୍ଟ କେବଳ ଏତିକି ଯଥେଷ୍ଟ ନାହିଁ, ଜଣେ ମୁଁ ହଉଛି ଆତ୍ମା, ଏତିକି ଜଣେ ଜାଣିଦେଲେ ବି ଯଥେଷ୍ଟ ନାହିଁ। ତେଣୁ ସାରା ସାରା ଜିନିଷ ହେଲା ଆମକୁ ଭଗବାନଙ୍କର କୃପା, ଗୁରୁ ବୈଷ୍ଣବଙ୍କର କୃପା ନିହାତି ଆବଶ୍ୟକ, ତା ବିନା ଭଜନ କରିବା ସମ୍ଭବ ନୁହେଁ। ସେଥିପାଇଁ ସେ ଲେଖିଥିଲେ ନା ସେ ପଦ, କରୁଣା ନ ହେଲେ କାନ୍ଦିଆ କାନ୍ଦିଆ ପ୍ରାଣନା ରଖିବା। ସେ ଲାଷ୍ଟ କାହିଁ କହିଥିଲେ, କନ୍କ୍ଲୁଜନଟା କାହିଁକି ଦେଲେ? ସେଇଟାକୁ ତୁମେ ବୁଝ, ସେଇଟାକୁ ତୁମେ ବୁଝ, ଏତେ କଥା ବୁଝିବା ବେଶୀ ଦରକାର ନାହିଁ। ବହୁତ କିଛି ପଢାପଢି କରି ସିଦ୍ଧାନ୍ତ ସବୁ ଜାଣିଲା ପରେ ଲୀଳା କଥା ତୁମେ ଯେତେ ଜାଣ, ବୈଷ୍ଣବମାନଙ୍କ ଭଜନ ଗୋଟେ ଗୋଟେ ପଦରେ ତା ଜୀବନଟା ରହିଛି, ଜୀବନ ସବୁ ଭକ୍ତିର ଜୀବନ ସବୁ ଗୋଟେ ଗୋଟେ ପଦରେ ରହିଛି। ସେ କାହିଁକି କଥା କହୁଛନ୍ତି ଏକାକିଆ ନା ସେଟା କେଉଁ ପଦ? ହଁ ନା ନା ଲାଷ୍ଟ ପଦଟା କଣ? ଆରେ ମୁଁ ସେଟା କଣ ଜାଣିନି, ତାରା ତା ପୂର୍ବ ପଦଟା ଏକାକିଆ ମନ ଯୋଗ୍ୟତା ବିଚାରେ କିଛି ନାହିଁ ପାଇ ତୁମାର କରୁଣା। କାହିଁକି ଏଠି କୁହାର ଯୋଗ୍ୟତା ବିଚାର? ଯୋଗ୍ୟତା ବିଚାରରେ ପୂଜା କରୁଛି, ସେବା କରୁଛି, ଷୋଳମାଳା ଜପ କରୁଛି, ତିଳକ କରୁଛି, ମାଳି କରୁଛି, ଆଉ ସବୁ କାମ କରୁଛି, ଗୁରୁଙ୍କ ଆଦେଶ ପାଳନ କରୁଛି, ପୁଣି କହିବ ମୋର କିଛି ନାହିଁ, ଯୋଗ୍ୟତା ବିଚାରେ କିଛି ନାହିଁ ପାଇ, ଯୋଗ୍ୟତା ନାହିଁ କେମିତି? ରୋଷେଇ କରୁଛି, ସେବା କରୁଛି, ଭଗବାନଙ୍କ ଜପ କରୁଛି, ସବୁ କରୁଛି, କିଛି ନାହିଁ କଣ? ଅପ୍ରାକୃତ ତତ୍ତ୍ୱ ଦୃଷ୍ଟିରୁ ଯେତେବେଳେ ଜଣେ ସେ ସ୍ତରରୁ ଚାଲିଲେ ସେ ଦେଖିବେ ଏଇ ଯୋଗ୍ୟତାଟା କିଛି ନୁହେଁ। ବର୍ତ୍ତମାନ ଆମେ ଯେଉଁଟାକୁ ବହୁତ ବଡ ଯୋଗ୍ୟତା ବୋଲି ମନେ କରୁଛେ, ଯେତେ ତୁମେ ଅପ୍ରାକୃତ ସ୍ଥିତି ଆଡକୁ ଯିବ ବା ଯେତେ ସ୍ୱରୂପ ଶକ୍ତିର ଉପଲବ୍ଧି ଆସିବ, ତୁମେ ସେତେବେଳେ କଣ ଜାଣିବ? ଆରେ ଏସବୁ ଅଯୋଗ୍ୟତା, ଏ ତ ଏ ଦ୍ୱାରା କିଛି ହେଇପାରିବନି। ତୁମେ ଯଦି ଚିନ୍ତା କରିବ ନିତ୍ୟ ପାର୍ଷଦ ମାନଙ୍କର ସ୍ଥିତି, ତାଙ୍କର ସେବା, ତାଙ୍କର ଭାବନା, ସେ ଦୃଷ୍ଟିରୁ ଆମକୁ ଦେଖିବାକୁ ଗଲେ ଆମେ ସବୁ ଅଯୋଗ୍ୟ। କରୁଣା ନ ହେଲେ କାନ୍ଦିଆ କାନ୍ଦିଆ ସେ ଲେଖିଲା, ଯୋଗ୍ୟତା ବିଚାରେ କିଛି ନାହିଁ ପାଇ ତୁମର କରୁଣା ସାର। ଏ କରୁଣା କାହିଁକି ଜିନିଷଟାକୁ ଲେଖିଲେ, ତାର କିଛି ରହସ୍ୟ ପୁଣି ଅଛି ବୋଲି ଲେଖିଦେଇଛନ୍ତି ନା? ଏମିତି ଖାଲି ଗୋଟେ ଗୀତ ଆମ ଗାଇବା ପାଇଁ ଲେଖିଦେଇଛନ୍ତି, ଆମ ଖାଲି ଗାଇବା ପାଇଁ ଲେଖିଦେଇଛନ୍ତି ଯେ ଆମକୁ ଭଲ ଲାଗୁଛି ବୋଲି ଆମେ ଗୋଟେ ଗାଉଛେ? ଆମେ ଗାଉଛେ କାହିଁକି? ଆଉ ସେ ସ୍ୱରଟା ଆମକୁ ଗୋଟେ ଭଲ ଲାଗୁଛି, ଆମେ ଲୋକଙ୍କ ପାଇଁ ଗାଉନେ, ଆମେ ଭକ୍ତଙ୍କ ପାଇଁ ଗାଉନେ, ଆମେ ଗୋଟେ ଲୋକଙ୍କ ପାଇଁ ଗାଉନେ। ତିନି ପ୍ରକାର ଜିନିଷ ଅଛି ନା, ଯେ ଭଗବାନଙ୍କୁ ଯୋଉ ଭଜନ କରାଯାଏ, ଯୋଉ କଣ କୁହନ୍ତି, ଯୋଉ ଗାନ କରାଯାଏ, ତିନି ପ୍ରକାର ଅଛି ନା? ଜଣେ ଦାନ କରୁଛୁ ଲୋକମାନଙ୍କ ପାଇଁ, ଲୋକମାନେ ମତେ ଭଲ କହିବେ, ସେଠି ଭଗବାନ କାହା ଆଗରେ, ଭଗବାନଙ୍କ ଆଗରେ। ଏ ହେଉଛି ତୃତୀୟ ନମ୍ବର, ତିନି ନମ୍ବର ସ୍ଥିତି, ଥାର୍ଡ କ୍ଲାସ ସ୍ଥିତି। ଜଣେ ଗାନ କରୁଛି କାହିଁକି ନା ଲୋକ ମତେ ପ୍ରଶଂସା କରିବେ, ସେ ଭଗବାନଙ୍କର ନାମ ଭଗବାନଙ୍କ ଆଗରେ ବ୍ୟବହାର କରିକି ସେ କଣ ଚାହୁଁଛି, ପ୍ରଶଂସା। ରହସ୍ୟ ବହୁତ ଭକ୍ତି ଯୁଗରେ, ଜଣେ କହିବ ମୁଁ ସେ ତ ଏତେ ସୁନ୍ଦର କୀର୍ତ୍ତନ କରୁଛି, ଏହା କରୁଛି, ତାହା କରୁଛି। ଆରେ ସୁନ୍ଦର କୀର୍ତ୍ତନ କରୁଛି, ସବୁ କରୁଛି, କିନ୍ତୁ ଭକ୍ତର ରହସ୍ୟଟା ବୁଝିବାକୁ ପଡିବ। କିଏ ସୁନ୍ଦର କହିପାରୁଛି, କିଏ ସୁନ୍ଦର କିଛି କୀର୍ତ୍ତନ କରିପାରୁଛି, କିଏ ସୁନ୍ଦର କିଛି ସବୁ କରିପାରୁଛି, ସେ କାହା ପାଇଁ କରୁଛି, ତାର ଭାବନାଟା କଣ, ଭଗବାନ ଭାବଟା ହିଁ ନା। ଲୋକ ମତେ ଖୁସି ହେବେ, ଲୋକ ଦେଖିବେ, ଲୋକ ପ୍ରଶଂସା କରିବେ, ଏସବୁ ପ୍ରାକୃତ, ଏଟା ହଉଛି କନିଷ୍ଠ ସ୍ଥିତି, ଏ ଭକ୍ତିର ସ୍ଥିତି ନୁହେଁ। ଏଇଟା ପ୍ରଥମ ପ୍ରାଥମିକ ଅବସ୍ଥାରେ ଏଟା ହବ, କାରଣ ସେ ତତ୍ତ୍ୱ ସିଦ୍ଧାନ୍ତ ଜାଣିନି, ତାର ସ୍ଥିତିଟା ସେୟା। ସେ ଭଜନ କରି ତାର ଜ୍ଞାନ ଆସିବ, ଶାସ୍ତ୍ର ଶ୍ରଦ୍ଧା କଲେ, ଶ୍ରବଣ କଲେ, ଜଣେ କୀର୍ତ୍ତନ କରୁଛି କାହିଁ କରୁଛି କୀର୍ତ୍ତନ, ଯଦି 99% ଧରାଯିବ କୀର୍ତ୍ତନ କାହିଁ ଜଣେ କରୁଛି, ଅନ୍ୟକୁ ଖୁସି କରିବା ପାଇଁ, ଆକର୍ଷଣ କରିବା ପାଇଁ, ସମସ୍ତେ ବସିବେ ଗୋଟେ ଖୁସି ଲାଗିବ, ଏତେ ଲୋକଙ୍କ ଆଗରେ ମୁଁ ଗାଇଲି ଭଲ ସ୍ୱର, ସମସ୍ତ ବଢିଆ ଲାଗିଲା। ଏଇଟା ସେକେଣ୍ଡ ଷ୍ଟେଜ, ନିଜର ନିଜକୁ ଭଲ ଲାଗୁଛି, ନିଜର ହୃଦୟଟା ଦ୍ରବୀଭୂତ ହଉଛି, ଏ ସେକେଣ୍ଡ ଷ୍ଟେଜ। ସେ ଭଜନଟା ଗାଇଲେ ତାର ଗୋଟେ ଶରଣାଗତି ଭାବନାଟା ଆସୁଛି, ତାର ଭଗବାନଙ୍କ ପାଖରେ ଗୋଟେ ମମତା ଆସୁଛି, ଭଗବାନଙ୍କ ପାଖରେ ମତି ରହୁଛି, ଏ ସେକେଣ୍ଡ ଷ୍ଟେଜରେ ଲୋକ ଗାଆନ୍ତି। ଦେଖିଲେ ଯୋଉ ଗାଁ ଗହଳି ମନ୍ଦିର ତୁମେ ଜାଣ, ଦେଖ ସେ ସେମାନେ ସବୁ ତାଙ୍କର ସେ ଭଜନଟା ସବୁ ଭଲ ଲାଗେ ତାଙ୍କୁ, ସେଟା ଗାଆନ୍ତି, କାହିଁକି ଗାଇଲେ ତାଙ୍କର ଠାକୁରଙ୍କୁ ଚିନ୍ତା କରନ୍ତି, ଗୋଟେ ସେକେଣ୍ଡ କ୍ଲାସକୁ ବି ଆମେ ସ୍ତରକୁ ଆସିନି। ଭକ୍ତିର ବାହ୍ୟ ଅନୁଷ୍ଠାନଟାକୁ ଏଟା ପ୍ରାକୃତ ସ୍ତରରେ ରୁହେ, କିନ୍ତୁ ସବୁବେଳେ ଆମେ କେତେଦିନ ଏଇଟାକୁ କଣ୍ଟିନ୍ୟୁ କରିବା, ଆମେ ଜୀବନ ସାରା ଏଇ ଜିନିଷକୁ କଣ୍ଟିନ୍ୟୁ କରିବା, ତାହେଲେ କିଛି ଅପ୍ରାକୃତ ଜିନିଷ ଉପଲବ୍ଧି ହବନି। ଭକ୍ତିରେ ଗୋଟେ ହୃଦୟ ଭିତରେ ଗୋଟେ ଭକ୍ତି ଆସିବନି, ଏତେ ସମୟ ନାମ କୀର୍ତ୍ତନ କରିବ, ଗୋଟେ ହୃଦୟରେ ଭକ୍ତି ଆସିବନି। ହଁ, ଡିଆଁ ମରାମରି ଚାଲିଥିବ, ଡିଆଁ ନାଚ ପାଚ ପୁରା କପିଯିବ, ଝାଳ ଫାଳ ବୋହିକି ସବୁ ହେଇଯିବ, ସବୁ ହେଇଯିବ, ହେଇଗଲା ପରେ କଣ ହବ, ତାପରେ କଣ ହବ, ସେଠି ଭକ୍ତି ଇଏ କଲେ କିଏ ଜଗନ୍ନାଥ ବାବୁଜୀ ନା କିଏ ବସିଦାସ ବାବୁଜୀ ମହାରାଜ, ସେ ତାଙ୍କ ଲାଇଫ୍ ହିଷ୍ଟ୍ରି ପଢ଼ୁଥିଲି, ଆଗରୁ ସବୁ ଆଲୋଚନା ହଉଥିଲା, କଣ କୁ ସେମାନଙ୍କ କଥା ଆଜିକାଲି କହିବେ, ସେ ସବୁ କାନର କାର କି ବୁଝି ବି ପାରିବେନି, କି ସେ ସ୍ଥିତି ଆଉ ଜଗତର କହିବା ପାଇଁ ଆଉ ସ୍ଥିତି ନାହିଁ। ବଂଶୀଦାସ ବାବୁଜୀ ମହାରାଜ ପୁରୀରେ ଯାଇଛନ୍ତି, ପୁରୀରେ ଗଲାବେଳକୁ ସେ ମଠରେ କୀର୍ତ୍ତନ ଚାଲିଛି, ଗୋଡ଼ିଏ ମଠରେ ଜୋର ହାଜ ବଜେଇ ପୁରା ଢୋ ଢା କୀର୍ତ୍ତନ କରୁଛନ୍ତି ସବୁ। ତେଣୁ ସେ କହିଲେ ପଛରେ ଠିଆ ହେଇକି, ସେ ତ କାହାକୁ କିଛି କହିବେନି, ଦାଢ଼ି ଛାଡ଼ିଛନ୍ତି, ତାଙ୍କ କବିନ ଖଣ୍ଡେ ପିନ୍ଧିଥିବେ, ବିଶାଳ ବଡ଼ ଶରୀର, ସେ କାହାକୁ କିଛି କହିନି, ଯିବେ ଯୁଆଡ଼େ ଚୁପଚାପ ବସିବେ ପଳାଇ ଆସି। ସେ ଗୋଟେ ପଦ କଥା କହିଲେ, ଯେ ଖୋଲ କରତାଲଟା ଫାଟି ଯାଉଛି, ହୃଦୟଟା ଫାଟୁନି, ଖୋଳ କରତାଲା ଭାଙ୍ଗିଗଲାଣି, ସେ ଖୋଳ କଣା ହେଇଯିବ, ଢୋ ଢୋ ପିଟି ପିଟି, ସେ ତାର କଣ ହେଇଟା କଣ କିରଣ ନା କଣ କହୁଛ, କିରଣ ଛାଟି ଫାଟି ଯାଉଛି, ଏଣେ କରତାଳ ଝାଞ୍ଜ ବାଟିକି ଭାଙ୍ଗିବ ଫାଟି ସାରିବେ। ସେ କଥାଟା କହିଲେ, ମାନେ ଢୋଲ ଫାଟିଛେ, ହୃଦୟଟା ଫାଟିନା, ଢୋଲ ଫାଟିଗଲାଣି କିନ୍ତୁ ହୃଦୟଟା ଫାଟୁନି, ଏ ହଉଛି ସ୍ଥିତି। କୀର୍ତ୍ତନ ଯେ କେତେ ପ୍ରକାର ତା କଣ ଆମେ ଜାଣିଛେ, ଏ କହିବା ଯେ କଣ, ଯେ କୀର୍ତ୍ତନ ଭଗବାନଙ୍କର କଥା କୀର୍ତ୍ତନ, ସେ ବି କେତେ ପ୍ରକାର ତା କଣ ଆମେ ଜାଣିଛେ, ଲୋକଙ୍କୁ ଖୁସି କରିବା ପାଇଁ କହିବା, ଏ ପ୍ରଥମ ପ୍ରଥମ ପ୍ରବଚନ ତାର ଉଦ୍ଦେଶ୍ୟରେ ସେୟା, କେମିତି ଲୋକମାନେ ଖୁସି ରହିବେ, ହଁ ଆଜ୍ଞା ଭଲ ଆପଣ କହୁଛନ୍ତି, କହିଲେ ସେ ତାର ମନ ଆହୁରି ଉତ୍ସାହ ଉଠିବ, କାରଣ ପ୍ରଥମେ ସମସ୍ତେ ଉତ୍ସାହ ଭକ୍ତରୁ ଆସନ୍ତି ନା ସବୁବେଳେ। ଯଦି କିଏ କହିଥିଲା ନା ଆଜ୍ଞା ଆଜି ପ୍ରବଚନ ଭଲ ହେଲାଣି କଣ, ଆଜି ଏମିତି କହିଲେ ତାର ଗଲା, ତା ମୁଣ୍ଡ କାମ କରିବନି, ତାର ଲକ୍ଷ୍ୟଟା କେବଳ ରହିବ ଖାଲି କେମିତି ଲୋକଙ୍କୁ ଖୁସି କରିବା, ଏତିକି। ସେ ଆଉ ସେକେଣ୍ଡ ଷ୍ଟେଜକୁ ଆସିପାରିବେନି କୀର୍ତ୍ତନ ଶ୍ରବଣରେ, ଆଉ ଦ୍ୱିତୀୟ ସ୍ତରକୁ ସେ ଆସିପାରିବେନି। ଦ୍ୱିତୀୟ ସ୍ତରଟା କଣ, ନିଜର ମୋର ଆସ୍ୱାଦନ, ମୁଁ କେମିତି ମୁଁ କେଉଁ କଥାଟା କହିଲେ ମତେ ଶରଣାଗତି ଆସିବ, ତୁମେ ଯୋଉ ସିଙ୍ଗର ମାନଙ୍କୁ ପଚାରିବ ସେ ସବୁ ଜାଣିଛନ୍ତି, ବାହାର ସିଙ୍ଗର ଯୋଉ ସବୁ ଅଛନ୍ତି, ଯୋଉମାନେ ସବୁ ପୁରୁଣା ଗାୟକ ସବୁ ଯୋଉମାନେ ସବୁ ଥିଲେ, ସେମାନେ ସବୁ ଏମିତି ନାହିଁ, ତୁମେ ତାକୁ କହିଲେ ସେ ଗାଇବେନି। ଏବେ ଆଜିକାଲି ଗାୟକମାନେ କଣ ଭଡ଼ାଟିଆ ସବୁ ପଇସା ନେଇକି ଗାଉଛନ୍ତି, ତାଙ୍କ ଲିଷ୍ଟ ଦେଇଦେବ, ଏଆ ଏଆ ତୁମେ ଗାଅ, ସେ ଗାଇବେ, କିନ୍ତୁ ପୁରୁଣା କାଳ ଲୋକ ସେମିତି କହିବେନି, ତାଙ୍କର ଯୋଉଟା ପସନ୍ଦ ସେ ତାଙ୍କର ରୁଚି ଲାଗେ ତାଙ୍କୁ, ସେ ସେଇଟା ଗାଇବେ, କାରଣ ସେ ସେଇଟା ଗାଇଲେ ତାଙ୍କର ଗୋଟେ ରସ ଆସ୍ୱାଦନ ମିଳିବ। ତୁମେ କହିଲେ ଆଜ୍ଞା ଏଇଟା ଗାଉ, ସେଟା ସେ ଗାଇବେନି, ଜଣଙ୍କର ନିଜର ରୁଚି ଅଛି ନା। ପୁରୁଣାରେ ଯୋଉମାନେ ସବୁ ଗାୟକ ରସିକ ଥିଲେ ସେମାନଙ୍କ ଭାବନାଟା ଗୋଟେ ଏହା, ସେକେଣ୍ଡ କ୍ଲାସରେ ଲୋକ ମିଳିବା କଷ୍ଟ ବର୍ତ୍ତମାନ। ଆମେ ସବୁବେଳେ ଲୋକ ପାଇଁ କହୁନେ, ଲୋକ ପାଇଁ ଲୋକ ଆମକୁ ଖୁସି କହିବେ, ଲୋକ ଆମକୁ ପସନ୍ଦ କରିବେ, ଆରେ ଆମର କିଛି ବି ଗୁରୁ ବୈଷ୍ଣବ ପ୍ରତି କର୍ତ୍ତବ୍ୟତା ରହିଛି, ନିଜ ପ୍ରତି ବି ନିଜର ଭଜନ ଅଙ୍ଗ ନିଜର ରୁଚି ପ୍ରତି ବି ଆମର କିଛି ଧ୍ୟାନ ରହିଛି। ଆମେ କହୁଛୁ ସବୁ ଲୋକଙ୍କୁ ଖୁସି କରିବା ପାଇଁ ସବୁବେଳେ କହିବା, ସେଇଟା ଠିକ ନୁହେଁ। ଆଉ ସେ ବୁଦ୍ଧିଟା ବି ଭଗବାନ ଦେବେ। କୀର୍ତ୍ତନ କରାଯାଉଛି, ସେକେଣ୍ଡ ଷ୍ଟେଜରେ କୀର୍ତ୍ତନ କଣ? ନିଜର ରୁଚି ପାଇଁ, ଯେଉଁ ଭଜନଟା ଗାଇଲେ ନିଜର ହୃଦୟ ଦ୍ରବୀଭୂତ ହୁଏ, ଯେଉଁ ଭଜନଟା ଗାଇଲେ ନିଜର ଶରଣାଗତିଟା ବଢେ। ଏଇ ଷ୍ଟେଜଟା ବି ଗୋଟେ ସୁରକ୍ଷିତ ଷ୍ଟେଜ। କେବଳ ଯେ ଡିଆଁ ମରା ମରି ହୋ ହେଲା, ଇଏ ନୂଆ ନୂଆ ଭକ୍ତମାନଙ୍କ ପାଇଁ ଏଇଟା ଭଲ, କାରଣ ସେମାନେ ନୂଆ ଆସିଛନ୍ତି, ତାଙ୍କୁ ଉତ୍ସାହ ଦରକାର, ସମସ୍ତେ ସେ ଷ୍ଟେଜରୁ ଆସିଛନ୍ତି। କିନ୍ତୁ ଜଣେ ମେଚ୍ୟୁରିଟି ତାର ଆସିଗଲା ପରେ, ପରିପକ୍ ଅବସ୍ଥା ଆସିଲେ ସେ ଚିନ୍ତା କରିବେ ସେସବୁ ଜିନିଷଟା, ମୁଁ କେତେ ଲୋକମାନଙ୍କ ପାଇଁ ଏଇଟା କରିବି। ପ୍ରଚାର ଅର୍ଥ ଲୋକଙ୍କର ଉପକାର କରିବା, ତା ସହିତ ନିଜର ବି ପୋଷଣ କରିବା। ଯଦି ନିଜର ପୋଷଣ ନ ହେଇପାରିଲା ତାପରେ କଣ ହବ? ଭକ୍ତିରେ କାଳ୍ପନିକ ବୋଲି ଲାଗିବ। ପୂର୍ବରୁ ଆମେ କହୁଥିଲେ ନା, ଯଦି ନିଜର ପୋଷଣ ଆମର ନ ହେଇପାରିବ, ଭକ୍ତିରେ କାଳ୍ପନିକ ବୋଲି ଲାଗିବ, ବା ଆମେ ତାକୁ ଛାଡ଼ିଦେବା ବା ସନ୍ଦେହ ଆସିବ ଯେଉଁଥିରେ ଯେଉଁ ବାଟ ହେଲେ, ଦିନକୁ କାଳ୍ପନିକ ବୋଲି ଲାଗିବ, ପୁଣି ସେ ଅପରାଧରେ ବସିଯିବା, ସନ୍ଦେହ ଲାଗିବ ଏ ପ୍ରୋସିଜର ଉପରେ, ବା ସନ୍ଦେହରେ ବସିଯିବା, କିମ୍ବା ଗୋଟେ କଳ୍ପନା ବୋଲି ଜ୍ଞାନ କରିବା, କିମ୍ବା ଅସମ୍ଭବ ବୋଲି ଜ୍ଞାନ କରି ଛାଡ଼ିଦେବା, ଏଇଟା ହିଁ ହବ। ଅପରାଧ ଭାବନାରେ ମଗ୍ନ ହେଇଯିବ ଜଣେ, ଖାଲି ଅପରାଧ ନିନ୍ଦା କରିବ, ୟା କରିବ, ତା କରିବ, ଏଟା ଏମିତି ହେଲାନି, ସେଟା ସେମିତି, ମୋ ଜୀବନଟା ବେକାର ହେଇଗଲା, ମୁଁ କଲି ତା କଲି, ଏମିତି ଆସିବ ଭାବରେ ନା ରହସ୍ୟ। ସେଥିପାଇଁ ସବୁ ରହସ୍ୟ, ଯୋଉ ମହାଜନଙ୍କ ବାଣୀରେ ସବୁ ରହସ୍ୟ ରହିଲା, ଭଜନ ରହସ୍ୟ ଗୁଡିକ ରହିଲା। ସେ କାହିଁକି ଲେଖିଲେ କାନ୍ଦିଆ କାନ୍ଦିଆ, କରୁଣା ନ ହେଲେ କାନ୍ଦିଆ କାନ୍ଦିଆ, ପ୍ରାଣ ରଖିବାର କାହା ପାଖରେ ଆମେ କାନ୍ଦିଆ, କଣ କରୁଣା ଆମର ଦରକାର? ତାକୁ ଗୋଟେ ତାକୁ ଜଣେ ସାଧକୁ ଚିନ୍ତା କରିବ, ମୋର କଣ କରୁଣା ଦରକାର, ମୋର କଣ ଅସୁବିଧା ଅଛି, ମୋର ଖାଇବାର ଅସୁବିଧା ଅଛି କି, ମୁଁ ଘର ଛାଡ଼ିଦେଇଛି, ମୋର କଣ ଅସୁବିଧା ଅଛି, ମୋର ଖାଇବାର ଅସୁବିଧା ଅଛି, ମୋର ରହିବାର ଅସୁବିଧା ଅଛି, ମୋର କଣ ଅସୁବିଧା ଅଛି, ମୁଁ କାନ୍ଦିବି ଯେ? ଜଣେ କାନ୍ଦେ କାହିଁକି, ଜଣେ କାହିଁ କାନ୍ଦିବ? ଅଭାବରେ କାନ୍ଦିବନି, ଅଭାବରେ କେତେ ଜଣ କାନ୍ଦୁଛନ୍ତି ତୁମ ଗାଁରେ ଭାବିଲେ ପଚାରି କଲେ ଯାଇ ଦେଖିବା କେହି କାନ୍ଦୁଛନ୍ତି ଅଭାବରେ? ଅଭାବ ସମସ୍ତଙ୍କର ଅଛି, ଯେତେବେଳେ ସେ ଅଭାବ ପୂରଣ ସେ ଉପାୟଟା ଆଉ ପାଏ ନା, ଅଭାବ ପୂରଣଟା କରିବାର ଉପାୟଟା ଆଉ ସେ ପାଉନି, ଆଉ ହୋପ୍ଲେସ୍ ଯାହାକୁ କୁହାଯାଏ, କଣ ସେଟା ଆଶାହୀନ ହେଇଯାଏ, ସେତେବେଳେ ସେ କାନ୍ଦିବ। ତ କୁଆଡ଼ ଆଶାଟା ଦେଖାଯାଉନି, ଧାର ମାଗିଲେ କିଏ ଧାର ଦଉନାହାନ୍ତି, ଏ ଚାଉଳ ଯୋଉ ଆଗରୁ ସବୁ ଥିଲା ଏବେ ତ ନାହିଁ, ଏବେ ତ କଣ ବିପିଏଲ୍ ଚାଉଳ ସରକାର ଆଗରୁ ଏଇ ଏଇ ସିଜିନ୍ଟାରେ ନାଇଁ କି ବୋଲୁ, ଏଇ ସିଜିନ୍ରେ କଣ ଧାନ ରୁଆ ସରିଯାଇଥିବ ଆଉ କାମ କେହି ଡାକିବେନି, ଗରିବ ଲୋକ କଣ କରନ୍ତି, ଆଉ ଇଏ ଖୁଦ କାହା ବାଟ କା ଘରେ ଯାଇ କହିବେ ଖୁଦ ଟିକେ ମାଗିବେ, କିଏ କାମ ଡାକିବେନି, କିଛି କାମ ନାହିଁ ବର୍ତ୍ତମାନ, ଆଉ ଧାର ମାଗିଲେ କିଏ ଧାର ଦେବେନି, କାମ ମିଳିବନି, ରାସ୍ତା କାମ ବି ହବନି ବର୍ଷା ସିଜିନ୍, ସେତେବେଳେ ସେ ଲୋକ କଣ କରିବ, ତାର ପିଲା ଛୁଆ ଅଛି ସେ କଣ କରିବ, ସେ ଗୋଟେ ଉପାୟ ଟଙ୍କାଟା ପାଉନି ଉପାୟ ନାହିଁ, ତା ଗୋଟେ ମେଡିକାଲ କେସ୍ ପଳେଇଲା, ସେ କଣ କରିବ, ସେ ତାକୁ ମାଗି ତାକୁ ମାଗି ନଦେଲେ ସେ କାନ୍ଦିବ। ଗୋଟେ ଉପାୟ ବିହୀନ ହେଇଗଲେ ଗୋଟେ ଲୋକ କ୍ରନ୍ଦନ କରେ, ଆଜି ଭଗବାନ ପାଇଁ କାନ୍ଦିବାଟା କଣ ଛୁଟିଆ କାଉଣ୍ଟର ନା କଣ, କିଏ କାନ୍ଦିବ ଏମିତି, ତାର ବୁଦ୍ଧି ତାର ବିବେକ ତାର ମନ ସବୁ ଚେଷ୍ଟା କଲା ପରେ ଯେତେବେଳେ ସେ ଫେଲ ହବ ସେତେବେଳେ ସେ କାନ୍ଦିବ, ପରମାର୍ଥ ପାଇଁ ଚେଷ୍ଟା କରି ଫେଲ ହେଲା ପରେ ହବଲେ ସେ ଯିବ, ସେ ହତାଶ ନୁହେଁ, ହତାଶ ଭାବନା ନୁହେଁ, ନା ପ୍ରଭୁ ପ୍ରାପ୍ତି ପାଇଁ ଭଗବାନଙ୍କ ସୁଖ ପାଇଁ ଯେତେବେଳେ ସେ ପ୍ରଚେଷ୍ଟା କରିକି ଦେଖିବା ଆଉ କୌଣସି ଉପାୟ ଦ୍ୱାରା ହେଇପାରୁନି, ସେତେବେଳେ ସେ ଭଗବାନ ଡାକିବ। ଇ କଣ ଛୋଟ କଥାଟା ପଡିଛି, କେଉଁ କଥାଟା ମୁଁ କହିକି ଏଠି ପଳେଇ ଆସିଲି, ଗୋଟେ କଣ ପୂର୍ବର ଗୋଟେ ପଏଣ୍ଟକୁ ଯାଇଥିଲି, ହଁ ନା ନା କୀର୍ତ୍ତନର ଯୋଉ ତିନିଟା ଷ୍ଟେଜ୍ ଅଛି, ଶ୍ରବଣ କୀର୍ତ୍ତନ ଯୋଉ ତିନିଟା ଷ୍ଟେଜ୍ କଥା କହୁଥିଲି, ସବୁବେଳେ ବାହ୍ୟ ଅନ୍ୟ ଲୋକକୁ ଦେଖିବା, ଅନ୍ୟକୁ ସୁଖୀ କରିବା, ଏଇ ବାସନାରେ ଗୋଟେ ରହେ, ଏଇଟା ପ୍ରାଥମିକ ଅବସ୍ଥାରେ ହୁଏ ସମସ୍ତଙ୍କର, ଏଟା ଯେ ଆସିବନି ତାର ମାନେ ନୁହେଁ, ଏଟା ହୁଏ, ସେଟା ତ ଆମେ ରହସ୍ୟ ଜାଣିନଥିଲେ। ଜଣେ ସବୁବେଳେ ନିଜେ ଚିନ୍ତା କରିବ ନିଜ ଭକ୍ତି କଥାଟା, ମୋର କାହିଁକି ଭକ୍ତିଟା ହଉନି, ଜଣେ ଗରିବକୁ ହଜାର ଲୋକ କହିବେ ତୁ ଗରିବଟା, ସେ କଣ ତାକୁ ଗୋଟେ ଗୋଟେ ଲୋକଟାକୁ ତୁମେ ଯାଇ ହଜାର କହିବ ଇଏ ଗରିବ ଇଏ ଗରିବ, ସେ କଣ ସେ କେବେ ତାକୁ ଜଣେ କହିବ ସେ ଗରିବ ସେ ଗରିବ, ତାପରେ କିଛି ଅସର ପଡିବ, ସେ କିଛି ଅସର ପଡିବ, ସିଏ ଯେତେବେଳେ ଚିନ୍ତା କରିବ ମୁଁ ହଉଛି ଗରିବ, ସେତେବେଳେ ସେ ଉପାୟଟା ଚିନ୍ତା କରିବ। ଜଣେ ତ ନିଜର ଦୁଃଖଟାକୁ ଚିନ୍ତା ନ କରୁଛି, ନିଜର ବିଷୟଟାକୁ ଚିନ୍ତା ନ କରୁଛି, ତୁମେ ତାକୁ କଣ ତାକୁ ଆଉ ବୁଝେଇ ଦେଇପାରିବି? ସେଥିପାଇଁ ଜଣେ ତ ନିଜେ ଚିନ୍ତା ନ କରିବ ମୋର ଭକ୍ତିଟା କାହିଁକି ହଉନି, ତାକୁ ତୁମେ କେତେ ପ୍ରକାର କଥା କହିଲେ କଣ, କେତେ ପ୍ରକାର ଉପଦେଶ ଦେଲେ ସେ କିଛି କାମ ଦେବନି, କାରଣ ସେ ନିଜେ ଚିନ୍ତା କରୁନି ନା ମୋର ଭକ୍ତି ହଉନି ବୋଲି। ତ ଶାସ୍ତ୍ର ସେଥିପାଇଁ ଦେଇ ଦେଇଗଲେ ପଏଣ୍ଟ ଗୁଡିକ, ତତ୍ତ୍ୱର କାର୍ଯ୍ୟ କଣ, ଜଣେ ପ୍ରଶ୍ନ କରିବେ ତତ୍ତ୍ୱ କଣ ଶୁଣିବା ଦରକାର ମୋର ଏତେ କଥା, ତତ୍ତ୍ୱ ତୁମକୁ ତୁମର କେଉଁ ସ୍ଥିତିରେ ତୁମେ ରହିଛ, ତୁମେ ସେ ତତ୍ତ୍ୱକୁ ଭଲ କରୁଥିଲେ ତୁମେ ସବୁବେଳେ ଜାଣିପାରିବ ମୋର ସ୍ଥିତି ହଉଛି ଏଇଆ, ବା କାହିଁକି ଭକ୍ତି ହଉନି କଣ ହଉନି। ସେଥିପାଇଁ ତତ୍ତ୍ୱାଚାର୍ଯ୍ୟ ଆମର ଗୁଡି ବୈଷ୍ଣବ ମାନେ ତତ୍ତ୍ୱାଚାର୍ଯ୍ୟ, ଆମର ସହଜ ସହଜ ଜିନିଷ ଆମର କିଛି କୋଉଠି ସହଜ ଜିନିଷକୁ ଶିଖେଇ ନଥାଏ, ମୁଁ ସବୁବେଳେ ତତ୍ତ୍ଵ, ସବୁବେଳେ ତତ୍ତ୍ଵ ଉପରେ ସ୍ଥିର ହେବା ଦରକାର। ମୋର କାହିଁକି ଆସକ୍ତି ଯାଉନି, ମୋର କାହିଁକି ମମତା ଭଗବାନ ପ୍ରତି ବଢୁନି, ମୋର କାହିଁକି ପ୍ରଭୁଙ୍କର ନାମ ପ୍ରତି ରୁଚି ଆସୁନି, ମୋର କାହିଁକି ଗୁରୁ ବୈଷ୍ଣବ ପ୍ରତି ପ୍ରୀତି ଆସୁନି, ତାର ସବୁର କାରଣ ରହିଛି। ମୋର କାହିଁକି ମନଟା ସ୍ଥିର ହଉନି, କାହିଁକି ଶବ୍ଦର ସବୁର ଅର୍ଥ ଉତ୍ତର ଦିଏ, ସେଥିପାଇଁ ଏଟା ତତ୍ତ୍ଵ। ତେଣୁ ଯୋଉ ତିନିଟା ଷ୍ଟେଜ୍ ରହିଲା, ପ୍ରଥମ ଷ୍ଟେଜ୍ରେ ଯୋଉ ଶ୍ରବଣ କୀର୍ତ୍ତନ ବା ସେବା ବି, ସେବା ବି ସେଥିରେ ସେବା ବି ଯାଉଛି, ଲୋକଙ୍କୁ ଖୁସି କରିବା ପାଇଁ ଆମେ କରୁଛେ, ମାନେ ପ୍ରଥମ ଅବସ୍ଥାରେ ହୁଏ, ସମସ୍ତଙ୍କୁ ପ୍ରଶଂସା କରିବା, ସମସ୍ତଙ୍କୁ ଭଲ ପାଇବେ ଏଥିପାଇଁ କରୁଛେ, ମାନେ ପ୍ରାଥମିକ ଅବସ୍ଥାରେ ହୁଏ। ସେ ଅବସ୍ଥାରେ କଣ ହବ, ତୁମକୁ ସମସ୍ତେ ପ୍ରଶଂସା କରିବେନି, ନିନ୍ଦା ବି କିଛି ଲୋକ କରିବେ, କେହି ଭଲ ପାଇବେ କେହି ଭଲ ପାଇବେନି, ସେତେବେଳେ ତୁମେ କଣ କରିବ, ତୁମର ଶ୍ରବଣ କୀର୍ତ୍ତନ ନଥିବ, ତୁମଟା ଛାଡ଼ିଦବ, ମୁଁ ଏତେ କଲି ମତେ କହିଲେ, ଆଉ ମୁଁ ଏତେ କଲା ପରେ ମତେ ଲୋକ କହିଲେ, ଆଉ ମନ୍ଦିର ଗଲି ଏତେ ସେବା କଲି, ଭଲ ମନ୍ଦ କଲି, ଏତେ ଡୋନେସନ ଦେଲି, ଏହା କଲି, ମତେ ଲୋକ କହିଲେ, ମୋ ସେ ଭକ୍ତ ଏହା କହିଲା, ତା କହିଲା ମୁଁ ଆଉ ଯିବିନି, ମୁଁ ଆଉ ଏଇଟା କରିବିନି। ତାମାନେ କେଉଁ ସ୍ତରରେ ସେ ରହିଛି, ପ୍ରଥମ ସ୍ତରରେ, ସେ ପ୍ରଥମ ସ୍ତର ରହିଛି, ଆଉ ଦ୍ୱିତୀୟ ସ୍ତରକୁ ସେ ଯାଇପାରିନି। ଆମେ ଲୋକଙ୍କ ପାଇଁ ଆମର କିଛି ସମ୍ପର୍କ ନାହିଁ, ଆମେ ଲୋକଙ୍କ ପାଇଁ ମନ୍ଦିରକୁ ଯାଉନେ, ବା କୌଣସି ଗୋଟେ ଭକ୍ତ ପାଇଁ ଆମେ ସମ୍ବନ୍ଧରେ ଆମେ ଯାଉନେ, ଆମେ ଯାଉଛେ କାହା ସମ୍ବନ୍ଧରେ, ଗୁରୁକୃଷ୍ଣଙ୍କ ସମ୍ବନ୍ଧରେ, ଆମେ ସେବା କରୁଛେ ଗୁରୁକୃଷ୍ଣଙ୍କ ସମ୍ବନ୍ଧରେ। ସମସ୍ତେ ଚାଲିଗଲେ, ସମସ୍ତେ ନିନ୍ଦା କଲେ ଯେ ଆମେ ତାକୁ ଛାଡ଼ିଦେବା, ସେଥିରେ ସେଥିରେ କିଛି ମତଲବ ନାହିଁ, ଆମର ସମ୍ବନ୍ଧ ଗୁରୁକୃଷ୍ଣଙ୍କ ସହିତ, ସବୁବେଳେ ଲୋକ ସମ୍ବନ୍ଧରେ କାର୍ଯ୍ୟ କରି ହବନି। ପ୍ରକୃତ ଅବସ୍ଥାରେ ଲୋକ ଲୋକଙ୍କ ସବୁବେଳେ ବାହାର ଲୋକଙ୍କ ପାଇଁ ଦେଖି, ସେଥିପାଇଁ କୀର୍ତ୍ତନ ଯୋଉଟା କରାଯାଏ, ଶ୍ରବଣ ଯୋଉଟା ଯୋଉ ପ୍ରଚାର କରାଯାଏ, ଯୋଉ ଯାହାକୁ ପ୍ରିଚିଂ କରାଯାଏ, ପ୍ରଥମ କାହା ପାଇଁ, ପବ୍ଲିକ ପାଇଁ, ସେଭଳିଆ ଲୋକଙ୍କୁ ଦେଖିବା, ଆମେ ତାଙ୍କୁ କିନ୍ତୁ ଖୁସି କରିବା, ଏଇ ଧ୍ୟାନଟା, ଏଇଟା ଯଦି ସବୁବେଳେ ଆମେ କଣ୍ଟିନ୍ୟୁ କରିବା ଏଇ ମୁଡ୍ଟାକୁ, ତାହେଲେ ଆମର ଗୋଟେ ଲସ୍ ହେଇଯିବ। କଣ ହେଇଯିବ, ଆମେ ସବୁବେଳେ ଚାହିଁବା କେମିତି ମୁଁ ଲୋକଙ୍କୁ ଖୁସି କରିବି, ତାଙ୍କ କତିରୁ ସମ୍ମାନ ପାଇବି, ଆମେ ଗୋଟେ ସମ୍ମାନ ଭିକ୍ଷୁକ ହେଇଯିବେ, ଆଉ ଗୁରୁ ବୈଷ୍ଣବଙ୍କ ପ୍ରତି ଆମର ଆନ୍ତରିକ ଭାବନାଟା ରହିବନି, ଆମେ ଖୁସି କରିବା, କାରଣ ମନର ଗୋଟେ କାର୍ଯ୍ୟ ହେଲା, ତାକୁ ଯିଏ ସମ୍ମାନ ଦେବ ମନ ସେଇଠିକି ଚାଲିବ, ମନର ନିଜ ପର କେହି ନାହାନ୍ତି, ମନର ବାପ ନିଜ ନୁହେଁ କି ମା ନିଜ ନୁହେଁ କି ଜନ୍ମ ଦେବା କି ମନର କେହି ନିଜ ନୁହନ୍ତି, ସ୍ୱାମୀ ସ୍ତ୍ରୀ କେହି, ମନର ନିଜର କିଏ, ଯିଏ ମନକୁ ସମ୍ମାନ ଦଉଛି ମନ ତାର, ମନର କେହି ନାହାନ୍ତି, ସେଥିପାଇଁ ଯିବ ଗୋଟେ ଏକାକି ଗୋଟେ, ତାର କେହି ନାହାନ୍ତି, ତାକୁ ଯିଏ ଭଲ ପାଇଲା ସେଠିକି ପଳେଇବ, ତାର କିଛି ନାହିଁ, ମନଟା ଗୋଟେ ଏଭଳିଆ ଜିନିଷ, ଆମେ ସେ ପଥରେ ଯାଉନି, ଆମେ କିଏ ଭଲ ପାଉ ବା ନ ପାଉ, ଆସିଲେ ସେ ବାଦର ଦାମ, ମୁଁ ତ ଭଗବାନଙ୍କର ଆଉ କିଏ ନିନ୍ଦା କଲେ ମୁଁ କଣ ଛାଡ଼ିଦେଇ ପଳେଇବି ନା କଣ, ଆମ କାଲି କିଏ ଭଲ ପାଇବେନି, କିଏ ନିନ୍ଦା କରିବେ, ନିନ୍ଦା କଲେ ତୁମେ କରିଥାଉ, ଆମର ଅସୁବିଧା କଣ ଅଛି, ମୁଁ କଣ ଗୁରୁକୃଷ୍ଣ ଛାଡ଼ିଦେବି, ଭଗବାନ ଛାଡ଼ିଦେବି, ସମସ୍ତେ ପଳେଇଗଲେ ବି ସମସ୍ତେ ନିନ୍ଦା କଲେ ବି କେହି ନ ଆସିଲେ ବି କଣ ଆମେ ଭଗବାନ ଛାଡ଼ିଦେବୁ ନା କଣ, ଆମେ ତାଙ୍କ ପାଇଁ ଆସିଥିଲୁ ନା କଣ, ଯେ ସେଟା ନ ବୁଝିଥିବ ସେ କଣ କହିବ, ଆଉ ମତେ କେହି ଭଲ ପାଉନି ମୁଁ ପଳେଇଯିବି, ଠିକ ଅଛି ପଳାଅ, ପଳେଇ ଯାଇ ତାପରେ କଣ କରିବ, ତାପରେ ଆଉ କାହାକୁ ଭଲ ପାଇବ ସେଟା ଚିନ୍ତା କର, ତୁମକୁ ଭଲ ପାଇଲେନି ବୋଲି କେହି ପଳେଇଗଲ, ପୁଣି ତାପରେ ଯାଇ କାହାକୁ ଭଲ ପାଇବ, ଆଉ କାହାକୁ ବୈଷ୍ଣବ ଭଲ ପାଇପାରିବ, କୃଷ୍ଣଙ୍କୁ ଭଲ ପାଇପାରିବ, ଗୁରୁଙ୍କୁ ଭଲ ପାଇପାରିବ, ପୁଣି କାହା ଗୋଟେ ପ୍ରାକୃତ ଲୋକ ଭଲ ପାଇବ, ମାନେ ଫାର୍ଷ୍ଟ ଷ୍ଟେଜ୍ରେ ସବୁବେଳେ ଲୋକଙ୍କୁ ଦେଖାଯାଏ, ଲୋକଙ୍କ ପ୍ରତି ବିଧାନ ସବୁବେଳେ, କିଏ ଭକ୍ତଙ୍କୁ ମୋ ଉପରେ ଲୋକମାନେ କେମିତି ଖୁସି ହେବେ, ସେଥିପାଇଁ କୀର୍ତ୍ତନ ବି ସେମିତି କୁହାଯାଏ। ତା ସେକେଣ୍ଡ ଷ୍ଟେଜ୍ରେ ନିଜ ପାଇଁ, ଯେମିତି ଫାର୍ଷ୍ଟ ଷ୍ଟେଜ୍ରେ ଆମେ ପଢୁଛେ, କାହିଁକି ପଢୁଛେ, ମୁଁ ପଢିବି କିଛି ଲୋକଙ୍କୁ କହିବି, ଏଇଟା ଭଲ ପ୍ରଥମ ଷ୍ଟେଜ୍ରେ, ଏଇଟା ଭଲ, କାହିଁକି ସମୟଟା ଉପଯୋଗ ତୁମର ହବ, କିନ୍ତୁ ଏଇଟା ଜୀବନ ସାରା ଲକ୍ଷ୍ୟ ହେବା ଉଚିତ ନାହିଁ, କେବଳ ପଢିବି ଲୋକଙ୍କୁ କହିବି, ନାଇଁ ନାଇଁ ତୁ ବାହାର ଲୋକଙ୍କୁ ଦେଖ, ଲୋକ ନିଜ ପାଇଁ ପଢନ୍ତି, ସେ କୁହନ୍ତିନି କିଛି, ବହୁତ ଲୋକ ଯୋଉ ପୁରାଣ ସବୁ, ନା ଏଇଟା ମୋ ଧର୍ମ, ଏଇଟା ପଢିବା ଦରକାର, ସେମାନେ ପଢନ୍ତି ନିଜର, ଠାକୁର ଏଇଟା କହିଛନ୍ତି, ପ୍ରଭୁ ଏଇଟା କହିଛନ୍ତି, ତାର ନିଜ ପାଇଁ। ଆମର ଯୋଉ ସେକେଣ୍ଡ ଷ୍ଟେଜ୍କୁ ଆମେ ଆସିବା ଦରକାର, ସବୁ ଆଟଲିଷ୍ଟ ସେକେଣ୍ଡ ଷ୍ଟେଜ୍ ଆସିଲେ ତ ବଞ୍ଚିଯିବ, ନିଜର କିଛି, ମୁଁ କାହିଁକି ପଢୁଛି, ମୁଁ କାହିଁକି ସଦ୍ୟ କରୁଛି, ମୁଁ କାହିଁକି କଥା କହୁଛି, ମୋ ନିଜର ସମୟଟା ଭଗବାନ ପାଇଁ ଯାଉଛି, ମୋତେ ଏଇ କଥା କହିଲେ ମୋର ଶରଣାଗତିଟା ବଢୁଛି, ଏଇ ସେକେଣ୍ଡ ଷ୍ଟେଜ୍କୁ ଆଟଲିଷ୍ଟ ଆସିବା ଦରକାର, ନହେଲେ ଯଦି ଫାର୍ଷ୍ଟ ଷ୍ଟେଜ୍ ରହିଲ ରାଗ ଦ୍ୱେଷ ରହିବ, ତୁମେ ଯିଏ ପ୍ରଶଂସା କଲା ତାକୁ ଭଲ ପାଇବ, ଯିଏ ପ୍ରଶଂସା ନ କଲା ତା ନିନ୍ଦା କରିବ, ତୁମେ ସେ ଖାଲି ରାଗ ଦ୍ୱେଷରେ ତୁମ ଜୀବନ ଚାଲିଯିବ, ଆଉ ସେବା ସ୍ୱାଦ କିଛି ପାଇବନି, ନାମ ସ୍ୱାଦ କିଛି ପାଇବନି। ସେକେଣ୍ଡ ଷ୍ଟେଜ୍ରେ କଣ କରିପାରିବ, ତୁମେ ନିଜ କଥାରେ ଚିନ୍ତା କରିବ, ସେକେଣ୍ଡ ଷ୍ଟେଜ୍ରେ ନିଜ କଥା ଚିନ୍ତା କଲେ କଣ ହବ, ତୁମେ ସିନା ସବୁ କଣ୍ଟିନ୍ୟୁ କରି ଯାଉଥିବ, କିନ୍ତୁ ପ୍ରସନ୍ନତାଟା ଯୋଉ ରସଟା ଯୋଉ ପ୍ରେମଟା ମିଳୁନଥିବ, ଫାର୍ଷ୍ଟ ଷ୍ଟେଜ୍ ଯିବାକୁ ପଡ଼େ, ଫାର୍ଷ୍ଟ ଷ୍ଟେଜ୍ କଣ ଭଗବାନଙ୍କ ପାଇଁ, ସେଥିପାଇଁ ଗୋଟେ ଜାଗାରେ କୀର୍ତ୍ତନ ହଉଛି, ଗୋଟେ ଜାଗାରେ କୀର୍ତ୍ତନ ହଉଛି, ସେଠି ତିନି ପ୍ରକାର ଭାବଟା ରହୁଛି, ଜଣେ କୀର୍ତ୍ତନ ପବ୍ଲିକ ବହୁତ ଲୋକ ଅଛନ୍ତି, ସେଠି କାହା ପାଇଁ କରାହଉଛି, ସେ ଯୋଉ କୀର୍ତ୍ତନ ଫିର୍ତ୍ତନ କରି ଡିଆଁ ଡିଁ ଯାହା ସବୁ କରୁଛନ୍ତି କାହା ପାଇଁ କରୁଛନ୍ତି, ଲୋକମାନଙ୍କ ପାଇଁ, ମାନେ ସମସ୍ତଙ୍କୁ ଏଇଟା କହା ହେଇପାରିବନି, ଯେ 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 ସେଇ ସ୍ତରରେ ଥିବେ ସେ କଣ କାହା ପାଇଁ କରୁଥିବେ, ଲୋକମାନେ ଲୋକମାନେ ଆମକୁ ଭଲ ପାଏ, ଲୋକମାନେ ଦେଖୁଛନ୍ତି ସେଥିପାଇଁ ସେ କୀର୍ତ୍ତନ ନାଚ କୀର୍ତ୍ତନ କରୁଛନ୍ତି, ସେ ଅନୁଭୂତି ସବୁ ଲୋକ ମତେ ଦେଖୁଛନ୍ତି କି ନାହିଁ, ଏଇଟା ହବ ପ୍ରଥମ ସ୍ତର ହୁଏ। ସେକେଣ୍ଡ ସ୍ତରରେ ନିଜର ଭଜନ ପାଇଁ, ନିଜର ସେ ଭଜନ କଲେ ତାଙ୍କର ଚିତ୍ତଟା ଦ୍ରବୀଭୂତ ହୁଏ, ଭଗବାନଙ୍କ ପ୍ରତି ଶରଣାଗତି ଆସେ, ନାମ ପ୍ରଭୁଙ୍କ ପ୍ରତି ଗୋଟେ ବିଶ୍ୱାସ ଆସେ। ତାର ଉପର ଷ୍ଟେଜଟା କେବଳ କୃଷ୍ଣଙ୍କ ସୁଖ ପାଇଁ, ଯୋଉ କୀର୍ତ୍ତନ ସେ କରାଯାଏ, ଭଗବାନଙ୍କ କଥା କୀର୍ତ୍ତନ ଯୋଉ କରାଯାଏ, ଭଗବାନଙ୍କର ଶ୍ରବଣ ବି ସେଇଭଳିଆ, ଅର୍ଚ୍ଚନ ବି ସେଇଭଳିଆ, ନବବିଧା ଭକ୍ତିର ଏ ତିନି ପ୍ରକାର ତିନିଟା ଯାଏଁ ସବଳ ଲାଗିବ, କେବଳ କୀର୍ତ୍ତନ ନୁହେଁ ପ୍ରବଚନ ନୁହେଁ, ସବୁ ଜିନିଷ ମାନେ ଭଗବାନଙ୍କୁ ବି ଶୃଙ୍ଗାର କରୁଛି, ସେ ଯଦି ଚିନ୍ତା କରିବ କଣ ମତେ ମୁଁ ଭଲ ଶୃଙ୍ଗାର କରୁଛି ଲୋକ, ତ ସେ ଭଗବାନଙ୍କୁ ଚିନ୍ତା କରିବ ପ୍ରଭୁଙ୍କର ଏଇଟା କୋଉଟା ଭଲ। ସବୁ ଜିନିଷରେ ସବୁ ନବବିଧା ଭକ୍ତିରେ ସବୁବେଳେ ଟପ୍ ଷ୍ଟେଜ ହଉଛି କୃଷ୍ଣ ସୁଖ, ଭଗବାନଙ୍କୁ ମୁଁ ସୁଖ ଦେବି, ପ୍ରଭୁ ଏଥିରେ ସୁଖୀ ହେବେ କି ନାହିଁ, ବାସ୍ ଏଇଟା ଚିନ୍ତା କରିବେ, ଗୁରୁ କୃଷ୍ଣ ସୁଖୀ ହେବେ କି ନାହିଁ। ଆଉ ସେକେଣ୍ଡ ଷ୍ଟେଜରେ ନିଜ ସୁଖ, ମତେ ଏଇଟା ଭଲ ଲାଗୁଛି ଠିକ ଅଛି, ଏଇଟା କମ୍ ସେ କମ୍ ଚଳିବ, ଏଇଟା ଭଲ ଲାଗୁଛି, କାରଣ ସେ ତାର ସମ୍ବନ୍ଧ ନେଇକି ତାର ଗୋଟେ ସେବା କରୁଛି। ଯଦି କେବଳ ପବ୍ଲିକ ଜିନିଷ ଦେଖା ହବ ସବୁବେଳେ ସେଥିରେ କଣ ହବ, ସେଥିରେ ତୁମର ରାଗଦ୍ୱେଷ ସ୍ଥିତିରେ ଆସିବ, କିଏ ତୁମ ପ୍ରଶଂସା କରିବ, କିଏ ତୁମ ନିନ୍ଦା କରିବ, ତୁମେ ତାକୁ ଖାଲି ସମାଧାନ କରୁ କରୁ ତମ ମୁଣ୍ଡଟାକୁ କରିବ, କିଏ ମୋତେ ପ୍ରଶଂସା କଲା, କିଏ ମୋତେ ନିନ୍ଦା କଲା, ଆଉ ଅନ୍ତରଙ୍ଗ ଭଜନ ଭିତରକୁ ତୁମେ ପଶିପାରିବ ନାହିଁ। ସମସ୍ତଙ୍କୁ ଖୁସି କରିବା ଯେ ଆମର ଲକ୍ଷ୍ୟ ତା ନୁହେଁ, ତାହାକୁ ତୁମେ ଖୁସି କରିପାରିବ, ଏକ କଥା ଆଗେ ପଡିଥିଲା ଯେ ତତ୍ତ୍ୱ ସିଦ୍ଧାନ୍ତ ଯୋଉ ସବୁ ରହିଲା ଗୋସ୍ୱାମୀମାନେ ସବୁ ରଚନା କରିଦେଇଗଲେ, କାହିଁକି ସେ କହିଲେ ଯେ କରୋନା ନହେଲେ କାନ୍ଦିଆ କାନ୍ଦିଆ, ମାନେ ଯୋଗ୍ୟତା ବିଚାରରେ କିଛି ନାହିଁ ପାଇ ତୁମାର, ତେଣୁ ଯଦି ଆମେ ଫାର୍ଷ୍ଟ ନମ୍ବର ସ୍ଥିତିଟା ଦେଖିବା, ଫାର୍ଷ୍ଟ ନମ୍ବର ସ୍ଥିତି କୋଉଟା, ଯାହା ନବବିଧା ଭକ୍ତିରେ ଶ୍ରବଣ କରିବା, କୀର୍ତ୍ତନ କରିବା, ଭଗବାନ ପାଇଁ ରୋଷେଇ କରିବା, ସବୁଥିରେ ପ୍ରଥମ ପ୍ରାୟୋରିଟି, ଫାର୍ଷ୍ଟ ପ୍ରାୟୋରିଟି, ପ୍ରଥମ ଶ୍ରେଣୀ କୋଉଟା, କୃଷ୍ଣଙ୍କ ସୁଖ। ସେହି ହିସାବରେ ଦେଖିବାକୁ ଗଲେ ଆମର ଯୋଗ୍ୟତା କଣ, ଆମେ ନିଜକୁ ଭଲ ଲାଗୁଛି ଯୋଉଟା କରୁଛେ କିମ୍ବା ଲୋକ ପାଇଁ କରୁଛେ, ସେହି ହିସାବରେ ଆମ ଯୋଗ୍ୟତା ନାହିଁ। ଯୋଉ କୁହାଗଲା ଯୋଗ୍ୟତା ବିଚାର କିଛି ନାହିଁ ପାଇଁ, ଆରେ ସବୁଟା କରୁଛେ ପୁଣି ଯୋଗ୍ୟତା ନାହିଁ ବୋଲି କେମିତି କହିଲା ଚାର୍ଜମାନେ, ସବୁଟା କରୁଛେ କି ନାହିଁ, ମାନେ ଏତେ ମନ୍ଦିର ଚାଲିଛି କେମିତି, ଡିଭୁଡ଼ ମାନେ ଅଛନ୍ତି ସମସ୍ତେ କିଛି ସବୁ କିଛି କରୁଛନ୍ତି, ସେବା ଚାଲିଛି, ପୂଜା ଚାଲିଛି, କୀର୍ତ୍ତନ ଚାଲିଛି, ପ୍ରଚାର ଚାଲିଛି, ସବୁ ଚାଲିଛି, କିନ୍ତୁ ଆଚାର୍ଯ୍ୟ ମାନେ କାଟିଦେଉଛନ୍ତି ସବୁ, ମାନେ କାଟୁଛନ୍ତି ମାନେ ସେ କହିଦେଉଛନ୍ତି ଭଜନର ହିସାବରେ, ଯୋଗ୍ୟତା ବିଚାର କିଛି ନାହିଁ ପାଇ ତୁମାର କରୁଣା ସା, ମୋର ଯୋଗ୍ୟତା କିଛି ନାହିଁ, ଯୋଗ୍ୟତା କିଛି ନାହିଁ ମାନେ ସେଇ ସ୍ଥିତି ହିସାବରେ ଯୋଗ୍ୟତା କିଛି ନାହିଁ ଆମର, ସବୁଟା କୃଷ୍ଣଙ୍କର ସୁଖ ବିଧାନ ପାଇଁ ଆମେ କରିବା। ଯୋଗ୍ୟତା କଣ, ଆମେ କଣ ରୋଷେଇ କଲାବେଳେ ସେବା କଲାବେଳେ ସବୁବେଳେ କୃଷ୍ଣଙ୍କ ଏଇଟା ଭଲ ଲାଗୁଛି, ସେ ଚିନ୍ତା ଆସୁଛି କୃଷ୍ଣଙ୍କ ପାଇଁ ସବୁବେଳେ କୃଷ୍ଣଙ୍କ ସୁଖ ପାଇଁ, ସେଇ ସ୍ଥିତିରେ ହେଉଛି କଣ ପୂର୍ଣ୍ଣ ଯୋଗ୍ୟ ସ୍ଥିତି, ସେ ସେଇ ଦୃଷ୍ଟିରୁ ଆମେ ହଉଛେ ଅଯୋଗ୍ୟ। ଆଉ ସେ କଣ କହିଲେ କରୁଣା ନ ହେଲେ, ତାପରେ କହିଲେ ନା କରୁଣା ନ ହେଲେ କାନ୍ଦିଆ କାନ୍ଦିଆ ପ୍ରାଣ ରଖି, କଣ ମୁଁ ପ୍ରାଣ ରଖିବିନି, କାହିଁକି ପ୍ରାଣ ରଖିବିନି, ମାନେ ଜଣେ ଜିନିଷର ମୂଲ୍ୟଟାକୁ ବୁଝିଲେ, ଯିଏ ଯୋଉ ଜିନିଷର ମୂଲ୍ୟଟାକୁ ଯେତେ ବୁଝେ ସେ ଲସ୍ ପ୍ରଫିଟଟାକୁ ସେତେ ଧରିପାରିବ, ବେଶୀ ଯୋଉ ପଇସାଟାକୁ ଖରାପ ବ୍ୟବହାର କରନ୍ତି କିଏ କରନ୍ତି, ଧନୀ ନା ଗରିବ, ନା ଧନୀ, କିଏ ପଇସାଟାକୁ ନଷ୍ଟ କରନ୍ତି କିରି, ପ୍ରଦୀପ ଏଇ ଯୋଉ ହୋଟେଲକୁ ଯୋଉ ଯିବ ଯୋଉ ବଜାରକୁ, ଏ ଯୋଉ କଣ ହେଟା ଯୋଉ ଛକୁ ଯାଉ ନା ତୁମର କଣ ହେଟା କି ଛକ, ତାରିଣୀ ଛକ, ମଳବସନ୍ତ ଛକକୁ, ସେଠି ଦୋକାନକୁ ଯାଇ ବସିକି ତୁମେ ଥରେ ଦେଖ, ଖାଲି ଚେୟାର ପକେଇ ଦୋକାନ ଗୋଟେ ଦିନ ବସ, ସେଠି ଦେଖିବ କେତେଟା ଧନୀ ଲୋକ ଯାଉଛନ୍ତି, କେତେଟା ଗରିବ ଲୋକ ଯାଉଛନ୍ତି ଖାଇବାନି, ଯେ ବରା ପିଆଜି ଖାଉଛନ୍ତି, କିଏ ଖାଉଛନ୍ତି, ସବୁ ମିଶୁଛି ସେମାନେ କରିବେ ନା ବେଶୀ, ଆଉ ତା ମୂଲ୍ୟଟା ଅର୍ଥର ମୂଲ୍ୟଟା ବୁଝିନାହାନ୍ତି ବା, ଖଟି କଟି ପାଞ୍ଚ ଛଅଶହ ଆଣିବେ ଉଠେଇ ଦେବେ, ମାଛ କେଜିଟେ ଧରିକି ଖଟି କଟି ଯାଉଥିବ, ମାନେ ମାଟି ମୁଣ୍ଡେଇ ମୁଣ୍ଡେଇ ଯାଉଥିବ 200 ଟଙ୍କା ଧରିକି, ଦେଖିବ ଗୋଟେ ସେ ମାଛ ଗୋଟେ ହାତରେ ଧରିକି ଯାଉଥିବ, ମୂଲ୍ୟଟା ବୁଝୁଛି କି ମୁଁ 200 ଟଙ୍କା, ଆଜି କାଲିକି ମୋତେ ରୋଗ ହେଇଯିବ ମୁଁ ଖଟି ପାରିବିନି, ଆଜି 100 ଟଙ୍କାଟା ମୁଁ ରଖିଦିଏ ସେଭ କରିକି, ସେଟା ସେ ବୁଦ୍ଧି ତାଙ୍କର ଆସିବନି, ମିସ୍ୟୁଜ୍ କିଏ କରନ୍ତି, ଯିଏ ଯୋଉ ମୂଲ୍ୟଟା ଜାଣନ୍ତିନି ତାଙ୍କୁ ସେ ବୁଦ୍ଧି ଆସିବନି। ଆଉ ଗରିବ ଲୋକ ଧନୀ ଲୋକ ଧନୀ ଲୋକ ମିସ୍ୟୁଜ୍ କରିବେ, ସେ ଯେତିକି ପଇସା ଖର୍ଚ୍ଚ କରିବେ ତା 10 ଗୁଣା କୋଉଠୁ ଉଠେଇବେ, ସେ ଖାଇସାରିକି ମୁଁ ଫ୍ଲାଇଟ୍ରେ ସବୁ ମୁଁ ଦେଖିଛି ସବୁ ଫ୍ଲାଇଟ୍ରେ, ସେ ଯୋଉ ଟୁର୍ରେ ସବୁ ଯାଆନ୍ତି ସେ ଏୟାରପୋର୍ଟରେ ବସି ହିସାବ କରିବେ, ସେଠି ଯାଇଥିଲେ ସେଠି କାର କେତେ ଭଡ଼ା ହେଲା କାଣ କଣ କେତେ ଖର୍ଚ୍ଚ ହେଲା, ସେ ଭାଇ ଜ୍ୟାଦା ହୋ ଗୟା, ସେ କହିବେ ଆଜି ଆମ ଟାର୍ଗେଟ୍ରୁ ବେଶୀ ଚାଲିଗଲା, ସେ ପ୍ରଥମେ ଆସିଛନ୍ତି ଗୋଟେ ଟୁର୍ ମାନେ ଯୋଉ ଫ୍ଲାଇଟ୍ରେ ତାଙ୍କ ହିସାବ କରିକି ଆସିଛନ୍ତି, ଏତିକି ପଇସା ଖର୍ଚ୍ଚ କରୁଛନ୍ତି, ସେ କୋଉଠୁ ଉଠେଇବେ, ସେଇଟାକୁ ସେ କେତେ ଏମିତି ନଷ୍ଟ କରିଦେବେନି, ଏଠୁ ଭୋଗ କରିଦେବେ ସେଠୁ ଉଠେଇଦେବେ, ସେ ମୂଲ୍ୟଟା ବୁଝୁଛନ୍ତି, ତାଙ୍କର ହିସାବରେ ସେ ଖର୍ଚ୍ଚ କରୁଛନ୍ତି, ଯେ ଲକ୍ଷେ ଖର୍ଚ୍ଚ କରୁଛି ମାନେ ତାର କୋଟିଏ ଅଛି, ଆଙ୍କର 10 ଟଙ୍କା ଥିଲା ହାଣ୍ଡି କୁଣ୍ଡେଇ ସଫା, ତାପରଦିନ ସକାଳେ ଦେଖିବ ତା ସ୍ତ୍ରୀ ଝୋଡ଼ି ଧରିକି ବାହାରିଲାଣି, ସବୁ ତାର ଝୋଡ଼ି ଧରିକି ବାହାରିଲାଣି, ଯେତେ ଆଣିବେ ସେତେ ସଫା କରିଦେବେ, କୁକୁଡ଼ା ଖା ହାଣ୍ଡିଆ ଖା ସେ ଆକୁ ଖା ତାକୁ ଖା, ଗରିବ ଲୋକ ବା ସେଇଟା ହତଭାଗ ହବା, ତାଙ୍କ ପୂର୍ବର୍ତ୍ତ କର୍ମଟା ନାହିଁ, ଯାହାକୁ ଯେତେ ଦେଖିବ ଯିଏ ଯେତେ ମାନେ ଲକ୍ଷ୍ମୀ ଛଡ଼ା ବୁଦ୍ଧି ତାଙ୍କର, ତମକୁ ଯେତେ ଲକ୍ଷ୍ମୀ ଦିଏ ସବୁ ନଷ୍ଟ କରିଦେବେ, ତମେ ଦେଖା ହବନି, ଆଉ ତମେ ଦେଖିବ ତାଙ୍କ ସବୁ ଅପବ୍ୟବହାର ଜଳରେ ପାଣି କଣ ସରି କରେଣ୍ଟ ଜଳ ସବୁ ଧନ ଫୋପଡ଼ା ଫିଙ୍ଗା ସବୁ ଅପବ୍ୟବହାର, ଖାଇବା ପିଇବା ସବୁ ଅପବ୍ୟବହାର, ସେଥିପାଇଁ ଲକ୍ଷ୍ମୀ ତାଙ୍କ ତରଫ ନାହାନ୍ତି, ମୂଲ୍ୟଟା ବୁଝିନାହାନ୍ତି, ସେଇଭଳି ଭକ୍ତିର ଭକ୍ତିର ତ ମୂଲ୍ୟ ନ ବୁଝିଲେ ତୁମେ କେମିତି ତୁମେ ତୁମେ କିଛି ଗୁରୁତ୍ୱ ଲାଗିବନି, ତୁମେ ସବୁବେଳେ ଅପବ୍ୟବହାର କରିବ ଜାଣିପାରିବନି, ମୂଲ୍ୟବୋଧର କଥା ନା ଏଟା, ଜୀବନର ମୂଲ୍ୟବୋଧଟା ଆଉ ଭକ୍ତିର ମୂଲ୍ୟବୋଧଟା ଆସି କାହିଁକି ଏଇଟା ଲେଖୁଛନ୍ତି, କରୁଣା ନ ହେଲେ କାନ୍ଦିଆ କାନ୍ଦିଆ ପ୍ରାଣ ମୋ ପ୍ରାଣ ରଖିବିନି, କାହିଁ ପ୍ରାଣ ତା ମୂଲ୍ୟବୋଧରେ ସେ ଏତେ ବୁଝିପାରୁଛନ୍ତି, ଏଥିରେ ବଞ୍ଚିବାଟା କିଛି ଲାଭ ହିଁ ନାହିଁ, ଦେଖୁନା ସେ ପ୍ରାଣ ରଖିବନି ବୋଲି କେତେ ଜଣ ଲୋକ କହିଲେଣି, ଏଠି ସେ କହିଲେ ମୁଁ ପ୍ରାଣ ରଖିବିନି କାନ୍ଦିଆ କାନ୍ଦିଆ, କିଏ କାହାର ଭଜନ ଇଏ ନରତନ ଦାସ ଠାକୁର ନା ଭକ୍ତନ ଠାକୁର କାହାର ହେଇ, କରୁଣା ନହେଲେ ଗୁରୁଦେବ କୃପା ବିନ୍ଦୁ ଦିଆ କର ଦାସ, ଭକ୍ତନ ଠାକୁର ହେଇଥିବ ନା ନରତନ ଦାସ ଠାକୁର, ଦେଖୁନା ସେ କଥା ଲେଖିଲେ କେନ ବା ଅଛେ ପ୍ରାଣ କି ସୁଖ ଲାଗିଆ, ନରତମ ଦାସ କେନ ନାଗଲ ମରିଆ, କାହିଁକି ପ୍ରାଣ ରଖି ମୋର କଣ ଲାଭ, କାହିଁକି ନ ମରିଯିବି, କଣ ମରିଯିବି ତାହେଲେ କଣ ଅଭାବ ଥିଲା, ନା କଣ ଅଭାବ ଥିଲା ମରିବା ପାଇଁ ଚାହୁଁଛନ୍ତି, ମୁଁ ମରିଯିବି ଆମର କିଏ କାହା କିଏ କହିଲେ ମୁଁ ମରିଯିବି କହିଲ, ତ ଉପାୟ ତ ଖୋଜୁଛେ, କିଏ କହୁଛି ମରିଯିବି, ମୁଁ ମୋର ଭକ୍ତି ନହେଲେ ମୁଁ ମରିଯିବି ବୋଲି କେହି ଏମିତି କହିପାରିବେନି, କାରଣ ମୂଲ୍ୟବୋଧରେ ଆମେ ଜାଣିନି ନା, ଭକ୍ତିର ମୂଲ୍ୟଟାକୁ ଆମେ ବୁଝିପାରୁନି, କେତେ ଯେ ମହାନ, କେତେ କେତେ ଜନ୍ମ ପରେ ଆମେ ଶରୀର ପାଇଛେ ମାନବ ଶରୀର, ପୁଣି ମାନବ ଶରୀରରେ ଗୋଟେ ଚେତନା ସ୍ତରକୁ ଆସିକି ବିକଶିତ ଚେତନା ସ୍ତରରେ ଆମେ ବର୍ତ୍ତମାନ ବୁଝୁଛେ କୃଷ୍ଣଙ୍କୁ, ଆଉ ଏଇ ସମୟଟା ଏତେ ଆମ ପାଇଁ ମୂଲ୍ୟବାନ, ଭକ୍ତି କରିବାଟା କେତେ ମୂଲ୍ୟବାନ, ଭଗବାନଙ୍କୁ ଦର୍ଶନ କରିବା ଏସବୁ କେତେ ମୂଲ୍ୟ, ଏଟା ବୁଝିପାରିବାନି, ଯଦି ମୂଲ୍ୟବୋଧରେ ଆମେ ବୁଝିପାରିବା ଆମେ କେମିତି କୃପା ଚାହିଁବା, ପୁଣି ଆକୁ ବୁଝିଗଲା ପରେ ବି ଭକ୍ତିବୋଧ ପଶିଗଲା ପରେ ପୁଣି ଭଗବାନ ପାଖକୁ ଯିବାକୁ ପଡିବ, ତା ପାଇଁ କେତେ ଗୋଟେ ପ୍ରାଇସ୍ ଦେବାକୁ ପଡିବ, ବମ୍ବେ କଣ କୁହନ୍ତିନି କୋଉଠି ରହୁଛ ନା ମୁଁ ବମ୍ବେରେ ରହୁଛି, କୋଉଠି ରହୁଛ ମୁଁ ଭୁବନେଶ୍ୱର ରହୁଛି, ଆରେ ସେ ଭୁବନେଶ୍ୱରରେ ସାଲେସାରି ଲୋକ ରହୁଛନ୍ତି, ସେ ଯୋଉ କଣ ହେଟା ଏୟାରପୋର୍ଟ ପାଖରେ ସେ ଯୋଉ ବସ୍ତି ଗୁଡା ନାହିଁ, ସେ ବସ୍ତିରେ ଲୋକ ରହୁଛନ୍ତି, ସାଲେସାରି ଲୋକ ରହୁଛନ୍ତି, ଆପାର୍ଟମେଣ୍ଟରେ ଲୋକ ରହୁଛନ୍ତି, 2000 ଟଙ୍କା ଭଡ଼ାରେ ରହୁଛନ୍ତି, କିନ୍ତୁ ରହୁଛନ୍ତି କୋଉଠି ନା କଣ ଭୁବନେଶ୍ୱର ସେଠି, କିନ୍ତୁ ରହୁଛି କେମିତି କୋଉ ସ୍ତରରେ, ସେ କେଉଁ ସ୍ତରରେ ରହୁଛି, କେମିତି ଭୋଗ କରୁଛି, ସେଟାକୁ ସେ ଆଉ କେହି ବୁଝିପାରୁନି, ଆମେ ସେ ଭକ୍ତ ହେଇଛେ, ଆମେ କେଉଁ ସ୍ତରରେ ରହିଛେ, କଣ ନା ମୁଁ ଭକ୍ତ, ଆମେ କେଉଁ ସ୍ତରରେ ରହିଛେ, ତାର ମୂଲ୍ୟବୋଧଟା କେତେ, ଆମେ କେଉଁ କେତେ ଗଭୀରତା ଭକ୍ତି, ଆମେ କେଉଁ ସ୍ତର ରହିଛେ, ମୋର କଣ ଦରକାର, ବଞ୍ଚିକି କଣ ଲାଭ, କଣ କାମ କରିପାରିବି ମୁଁ ବୋଲି ଭଗବାନଙ୍କୁ ନ ପାଇପାରିଲି, ଏଟା ମୂଲ୍ୟବୋଧର କଥା, ଜୀବନର ମୂଲ୍ୟବୋଧ, ଭକ୍ତିର ମୂଲ୍ୟବୋଧଟାକୁ ବୁଝିବା, ଏଇ ସ୍ୱୀକୃତିର ଫଳ, ସତସଙ୍ଗର ଫଳ, ଇଏ ଜଣେ ମୂଲ୍ୟଟା ତାହେଲେ ବୁଝିବ, ସେ ଭଗବାନଙ୍କୁ ଡାକିବ ମୋତେ କୃପା କରନ୍ତୁ ଆଜ୍ଞା, ନକଲେ ମୁଁ ଆଉ ବଞ୍ଚିବାଟା ମୋର କିଛି ଲାଭ ହବନି, ସେଥିପାଇଁ ସେ କହିଲେ ନା କରୁଣା ନ ହେଲେ କାନ୍ଦିଆ କାନ୍ଦିଆ ପ୍ରାଣ ରଖିବାର, ସେ ସେଥିପାଇଁ କହିଲେ କେନବା ଅଛେ ପ୍ରାଣ କି ସୁଖ ଲାଗିଆ, ନରତମ ଦାସ କେନ ନାଗଲ ମରି, ମୁଁ ଗୌରାଙ୍ଗ ମହାପ୍ରଭୁ ଭଜନ ନ କରି କାହିଁ ପ୍ରାଣ ରଖି, ପର ମରିଯିବାଟା ଭଲ, ଆରେ ଭଜନ କରି ପ୍ରେମ ପାଇବା ଲୋକ ଏଇଟା କହୁଛନ୍ତି, ତେଣୁ ଏଇ ଆଲୋଚନାରେ ଏଇଟା ହଉଛି ସାର ଜିନିଷ ଯେ ଆମେ ଆଲୋଚନା କରୁଛେ 2 ଦିନ ଧରିକି, ଯେ ଆମକୁ ଅପ୍ରାକୃତ ସ୍ଥିତିକୁ ଯିବାକୁ ପଡିବ, ଏବଂ ଅପ୍ରାକୃତ ସ୍ଥିତିକୁ ଯିବାକୁ ହେଲେ ଆମକୁ ସରଳ ଫର୍ମୁଲା ଦେଇଦେଲେ ନରତନ ଦାସଟା, ଏଇ ଚୈତନ୍ୟ ସିଦ୍ଧାନ୍ତକୁ ମିଳେଇ ଦେଲେ ସବୁ ମିଶିଯାଉଛି ପୁରା, ଆମେ ଯଦି ସମର୍ପଣ ହବ ସାଧୁଗୁରୁଙ୍କ ପାଖରେ କୃଷ୍ଣ ନିଜର କରିନେବେ, କୃଷ୍ଣ ନିଜର କରିଦେଲେ ସରଳଟା ସିଦ୍ଧାନନ୍ଦମୟ ହବ, ସେଥିରେ ଆମେ ଭଜନ କରିପାରିବା, କୃଷ୍ଣ ନିଜର କରିଦେଲା ମତେ ସାଧୁଗୁରୁ ନିଜର କଲେ କୃଷ୍ଣ ନିଜର କରିବେ, ସେତେବେଳେ ଆମେ ଈଶ୍ୱର ଶକ୍ତି ବୃତ୍ତି ପାଇବା, ସେ ଶରଣାଗତ ପାଇଁ ସାଧୁଗୁରୁଙ୍କ ଚରଣରେ ଶରଣାଗତ ହବା ପାଇଁ, ସାଧୁଗୁରୁଙ୍କର ଚରଣରେ ଆଶ୍ରିତ ହବା ପାଇଁ ଆମେ ଏତେ ପ୍ରକାର ପ୍ରଚେଷ୍ଟା କରୁଛେ, ତାଙ୍କର ବାକ୍ୟ ହିସାବରେ ତାଙ୍କର ଉପଦେଶ ହିସାବରେ ଚଳିବା ପାଇଁ, ସୁଖଦେବ ଗୋସ୍ୱାମୀ ଏକଥା କହୁଛନ୍ତି, ଯେଉଁ ଗୋପୀମାନେ ଯେଉଁ ଯଜ୍ଞ ପତ୍ନୀ ଯେଉଁ ବ୍ରାହ୍ମଣୀ ସେ ଯାଇପାରିଲାନି କେଉଁଠିକି, କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ପତି ତାଙ୍କୁ ଅଟକେଇ ଦେଲେ ଯଜ୍ଞସ୍ଥଳରେ ବା ତାଙ୍କୁ ବାନ୍ଧିକି ରଖିଦେଲେ, ଶିଶର ଛାଡ଼ିଦେଲେ, ଏବଂ ଅପ୍ରାକୃତ ଦେହରେ ସେ କୃଷ୍ଣଙ୍କୁ ପ୍ରାପ୍ତି ହେଇଗଲେ। ଆଉ ଯିଏ ଯାଇଥିଲେ, ଯୋଉମାନେ ଯାଇଥିଲେ ସେମାନେ ସେଇଭଳି ନାରୀ ସ୍ୱରର ଜଣାପଡୁଥିଲା ସେମାନେ ଯଜ୍ଞ ପତ୍ନୀ, କିନ୍ତୁ ସେମାନେ କୃପାରେ ସିଦ୍ଧ ହେଇଥିଲେ। କେମିତି ନାଇଁ, କୃପାରେ ତାଙ୍କ ସ୍ପର୍ଶମଣି ନ୍ୟାୟରେ ତାଙ୍କ ସ୍ୱର ସବୁ ଚିନ୍ମା ହେଇଗଲା, ଚିନ୍ମା ପ୍ରାପ୍ତ ହେଲା। ଭଗବାନ ପି ଗୋବିନ୍ଦ ସ୍ତିନିବାର ଗୋପକାନ ଚତୁର୍ବିଧାନ ଚତୁର୍ବିଧ ଚତୁର୍ବିଧେନ ସାୟିତ୍ୱାମ ସ୍ୱୟଂ ଚ ବୁଝେ ପ୍ରଭୁ। ପ୍ରଭୁ ଶ୍ରୀକୃଷ୍ଣ ସେ ଚତୁର୍ବିଧ ଅର୍ଣ୍ଣ ଦ୍ୱାରା ଗୋପାଳଗଣଙ୍କୁ ଭୋଜନ କରାଇଲେ ଏବଂ ସ୍ୱୟଂ ଭୋଜନ କରିଲେ। ଯଜ୍ଞପତ୍ନୀ ମାନେ ଗଲେ, ଭୋଜନ ନେଇକି ଯାଇଥିଲେ ନା, ଚତୁର୍ବିଧ ଅର୍ଣ୍ଣ ନେଇକି ଯାଇଥିଲେ, ତେଣୁ ସେ ଦେଇକି ଆସିଲେ। ସୁଖଦେବ କହୁଛନ୍ତି ଭଗବାନ କୃଷ୍ଣ ନିଜେ ଭୋଜନ କଲେ, ଆଗେ ସଖାମାନଙ୍କୁ ଦେଲେ, ତାପରେ ନିଜେ ଭୋଜନ କଲେ। ଯଜ୍ଞପତ୍ନୀ ଆସିଗଲା ପରେ ବିଶ୍ୱନାଥ ଚକଟାଙ୍କୁ ଲେଖିଲେ, ଭଗବାନ ଅପିତି ଅପିକାରତ ସା ଦେହମ ଜଜୌ ଭଗବାନ ଅପି ଗୋବିନ୍ଦ ତସ୍ୟମ ଗାମ ସର୍ବେନ୍ଦ୍ରିୟାଣାପି ରମଣାର୍ଥମ ଅଲକ୍ଷିତେ ତଦେବ ବିନ୍ଦନ୍ତି ସ୍ମ ଇତି ଅର୍ଥ ବ୍ୟାଖ୍ୟାୟମ। ଏଠି ଗୋବିନ୍ଦ ଶବ୍ଦ ଏଠି ଲାଗିଲା, ଭଗବାନ ଅପି ଗୋବିନ୍ଦ ଚକ୍ରବେଦ ଅର୍ଥ କଲେ ଗାଂ ବିନ୍ଦନ୍ତି ଗାଂ ଇନ୍ଦ୍ରିୟ ଇନ୍ଦ୍ରିୟ ମାନଙ୍କୁ ସୁଖ କିଏ ଦେଇପାରିବେ, ଭଗବାନ ହିଁ ଦେଇପାରିବେ। ଇନ୍ଦ୍ରିୟ ଆଉ କଣ, ଇନ୍ଦ୍ରିୟ ସୁଖର ତ ସର ସୁଖ, ଆଉ ଇନ୍ଦ୍ରିୟ ମାନ ହିଁ କେବଳ ସ୍ୱରକ ପରିଚାଳନା କରୁଛନ୍ତି। ତେଣୁ କୃଷ୍ଣ ଏଠି ସେ କହୁଛନ୍ତି, କୃଷ୍ଣ କଣ କରୁଛନ୍ତି, ଭଗବାନ ଅପିକାରାତ, ଅପି ଶବ୍ଦ କାହିଁକି ଲାଗିଲା, ସା ଦେହ ଦେହମ ଯହୋ ଭଗବାନ ଅପି ଗୋବିନ୍ଦ ତସ୍ୟ ଗାଂ ସର୍ବେନ୍ଦ୍ରିୟାଣି ରମଣାର୍ଥମ ଅଲକ୍ଷିତ ତଦୈବ ବିନ୍ଦନ୍ତି ସ୍ମ ଇତିହାର୍ଥ। ସେମାନେ ଦେହ ତ୍ୟାଗ କଲେ ସୁଦ୍ଧା କେଉଁମାନେ ବ୍ରାହ୍ମଣୀ ମାନେ ଅଲକ୍ଷ୍ୟରେ କୃଷ୍ଣ ସେମାନଙ୍କର ଇନ୍ଦ୍ରିୟକୁ ସୁଖ ଦେଉଛନ୍ତି, କାରଣ ଯେହେତୁ ସେମାନେ ଚିନ୍ମୟ ସ୍ୱର ପ୍ରାପ୍ତ ହେଲେ। ବାହାରେ ଜଣାପଡୁଥିଲା ସେ ଯୋଉ ପତ୍ନୀଟି ସ୍ୱର, ଯୋଉ ସ୍ତ୍ରୀଟି ସ୍ୱର ଚାଳି ଦିଅନ୍ତି, ତାଙ୍କର ପ୍ରାଣ ନାହିଁ ବୋଲି। ଆଉ ଯେଉଁ 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 ଯଜ୍ଞପତ୍ନୀ ମାନେ ସବୁ ଆସିଥିଲେ ସେମାନେ ଫେରିଛନ୍ତି, ସେମାନଙ୍କର ସବୁ ଅପ୍ରାକୃତ ଇନ୍ଦ୍ରିୟ ଭଗବାନ ତାଙ୍କୁ ସୁଖ ଦଉଛନ୍ତି, ସେମାନେ ଅପ୍ରାକୃତ ଆନନ୍ଦ ସବୁ ପାଉଛନ୍ତି। କେଉଁମାନେ, ଯେଉଁ ବ୍ରାହ୍ମଣୀ ମାନେ ସବୁ ଫେରିକି ଗଲେ କୃଷ୍ଣଙ୍କୁ ଦର୍ଶନ କରିକି କୃଷ୍ଣଙ୍କ ଆଦେଶରେ। ତେନେବ ଇତି ଏବ କାରଣ, ଏଠି ଏବ କାର ଅଛି, ଭଗବାନ ଅପି ଗୋବିନ୍ଦ ସ୍ତେନେବ ସ୍ତେନେବ ଅର୍ଣ୍ଣେନ ଅର୍ଣ୍ଣ କହିଥାନ୍ତେ, ସ୍ତେନେବ କାହିଁକି କହିଲେ, ଏବକାର ଧରିଲେ ସେମାନେ ଭଗବାନ ଭଗବାନଙ୍କ ସବୁ ନିଜ ଲୋକ ନା। ଆମେ କଣ ଭାଗବତ, ଆମେ ଭାଗବତର ଅର୍ଥଟାକୁ କେବଳ ସେମାନେ ସବୁ ଅର୍ଥ କରିଛନ୍ତି ଆମେ ବୁଝିଛେ, ଭାବକୁ ବୁଝିନେ। ଭାଗବତର ଯୋଉ ପ୍ରାକଟ୍ୟ ଅର୍ଥ ଯୋଉଟା ବାସ୍ତବ ଅର୍ଥ ଆଚାର୍ଯ୍ୟମାନଙ୍କ ଦ୍ୱାରା ପ୍ରକଟ ହେଇଛି, ଆଉ ସେ ବାସ୍ତବ ଅର୍ଥଟା ପ୍ରକୃତ ଯୋଉ ଭାବଟା ସେଟା ଆଚାର୍ଯ୍ୟଙ୍କ କୃପାରେ ହିଁ ହୃଦୟରେ ଉଦ୍ଭାସିତ ହୁଏ। ଏବଂ ଆଚାର୍ଯ୍ୟମାନେ ସବୁ ଲେଖିଛନ୍ତି ଦୁଇ ତରକମର, ଏବକାର କାହିଁକି ଏଠି ଲେଖିଲେ, ଅପିକାର କାହିଁକି ଏଠି ଲେଖିଲେ, ଅର୍ଣ୍ଣ ଏବ ସ୍ତେନେବ ସେଇ ଅର୍ଣ୍ଣରେ କାହିଁକି ଏବକାର ଲାଗିଲା। ଚକ୍ରପଦ ଲେଖୁଛନ୍ତି ସ୍ତେନେବ ଏବକାରେଣ ଗୋପ ଅପେକ୍ଷା ତସ୍ୟା ଅର୍ଣ୍ଣ ଅଳ୍ପତ୍ୱ ବୋଧିତ, ଯେତେ ଗୋପ ଥିଲେ ସେଇ ହିସାବରେ ଏମାନେ ଏତିକି ଜଣ ଆସିଥିଲେ ଅର୍ଣ୍ଣ ଧରିକି, ସେ ଅର୍ଣ୍ଣ କମ୍ ଥିଲା। କାରଣ ଖାଲି ସୁଦାମ ସବୁବେଳକୁ ଭୋକ ଲାଗୁଥିଲା କି ନା, ସେମାନେ ଭଗବାନ କୃଷ୍ଣ କେବଳ ତାଙ୍କୁ ଦେଇଦେବେ ଆଉ କାହାକୁ ଦେବେନି, ବା ନିଜ ଭୋଜନ କରିଦେବେ ତାଙ୍କୁ ଦେବେନି, କି କାହା ପାଇଁ ଅର୍ଣ୍ଣ ଆଣିଥିଲେ ଯଜ୍ଞପତ୍ନୀ ମାନେ, କୃଷ୍ଣଙ୍କ ପାଇଁ। କୃଷ୍ଣ ଭୋକିଲା ଅଛନ୍ତି ବୋଲି କହିଥିଲେ, କିନ୍ତୁ ଭୋକିଲା କିଏ ଥିଲେ ପ୍ରଥମେ, ସଖାମାନେ ସବୁ ଭୋକ ଏବକାର ଏଠି ଲଗେଇଲେ ଚକ୍ରବ ଜାଣି ଦଉଛନ୍ତି, କାରଣ ସେମାନେ ତ ଭଗବାନଙ୍କ ନିଜ ଲୋକ ସବୁ, ଆଉ ସବୁ ଭାଗବତ ପ୍ରତିଭାତ ହେଇଛନ୍ତି ତାଙ୍କ ମାଧ୍ୟମରେ ଏ ପ୍ରକଟ ରହିଛନ୍ତି, ଗ୍ରନ୍ଥ ଭାଗବତ ଭକ୍ତ ଭାଗବତ ଦ୍ୱାରା ପ୍ରକାଶିତ ହୁଅନ୍ତି। ଯେତିକି ଅର୍ଣ୍ଣ ଆଣିଥିଲେ ତା ଅପେକ୍ଷା ଅଧିକା ଅଛନ୍ତି କିଏ, ସଖା, ତାହେଲେ କଣ ହବ। ଏଠି ସେ କହୁଛନ୍ତି ପ୍ରଭୁ ଇତି ହି ଶବ୍ଦ ଅଛି ଚତୁର୍ବିଧ ସ୍ୱୟଂ ବୁଭୁଜେ ପ୍ରଭୁ, ପ୍ରଭୁ ଶବ୍ଦକୁ ଧରିଲେ ପ୍ରଭୁ ଇତି ହି ତଦପି ତେନେବ ସର୍ବେଷାମ ଉଦରାଣି ଅପି ପୁରୟାମାସ ଇତ୍ୟାର୍ଥ। ଭଗବାନ ମାଲିକ ନା, ପ୍ରଭୁ ସିଏ, ଯଦିଓ ସଖାମାନେ ଅଧିକା ଥିଲେ ଅର୍ଣ୍ଣ କମ୍ ଥିଲା, କି ଯେହେତୁ ପ୍ରଭୁ ସେ ଯେହେତୁ ସର୍ବସମର୍ଥ ସେଇ ଅର୍ଣ୍ଣରେ ସମସ୍ତଙ୍କର ଉଦର ପୂରଣ ହେଇଗଲା। ଏଥିରୁ ବୁଝାଯାଉଛି, ଏବକାର ଶବ୍ଦରୁ ବୁଝାଯାଉଛି ଅର୍ଣ୍ଣ କମ୍ ପଡିଥିଲା, ପ୍ରଭୁ ଶବ୍ଦରୁ ବୁଝାଯାଉଛି ସମସ୍ତଙ୍କ ଉଦର ପୂରଣ ହେଇଗଲା। ଗୋପକାନ ନିତ୍ୟାନୁକମ୍ପାୟାମ କଣ ଚ କାରଣ ସ୍ୱୟଂ ଭୁକ୍ତମ ଅନିଚ୍ଛନ ଅପି ବୁଝେ ଇତି ଲଭ୍ୟତେ। ସେଇଠି କଣ କଣ ଲେଖିଲେ, ଚତୁର୍ବିଧମ ନାଶ ଇତା ସ୍ୱୟଂ ଚ ବୁଭୁଜେ କୃଷ୍ଣ। ଚ କାର କାହିଁକି ଲଗେଇଲେ, ପ୍ରତ୍ୟେକ ଶବ୍ଦକୁ ଭାଗବତ କଣ ଭଗବାନଙ୍କର ବାଣୀ ଅବତାର ନା, ପ୍ରତ୍ୟେକ ଶବ୍ଦର ଭଗବାନ ଅଛନ୍ତି। କଣ ଆମେ କଣ ତାକୁ ଉପଲବ୍ଧି, ଆମେ ହେଲେ ଶୁଣିଛେ କହୁଛେ, ଗୁରୁଦେବ କହିଛନ୍ତି, ଆଚାର୍ଯ୍ୟ ମାନେ କହିଛନ୍ତି, ପ୍ରତି ଶବ୍ଦରେ ଭଗବାନଙ୍କର ଶକ୍ତି ରହିଛି। କାହିଁକି ଏ ଶବ୍ଦ ଏଠି ଲାଗିଛି, ଅପରାକୃତ ଜିନିଷ ଆମେ କଣ ତାକୁ ଜାଣିବା, ସେଠି ସେ କହୁଛନ୍ତି ସ୍ୱୟଂ ଭକ୍ତମ ଅନିଚ୍ଛନା ବି ବୁଭୁଜେ ଇତି ଲଭ୍ୟତେ। ଏଇ ଚକାର ଶବ୍ଦରୁ ଜଣାପଡୁଛି, ଏଠି କହିଲେ ନା ସ୍ୱୟଂ ଚ ବୁଭୁଜେ ପ୍ରଭୁ, ଏଠି ତିନିଟା ଅର୍ଥ କଲେ, ଗୋଟେ ଶ୍ଳୋକ ତିନିଟା ଜିନିଷକୁ ଧରିଲେ, ସିଏ ଗୋବିନ୍ଦ ଶବ୍ଦ ମାନେ ତିନି ନା ବେଶୀ ଗୋବିନ୍ଦ ଶବ୍ଦକୁ ଧରିଲେ। କାହିଁକି ଗୋବିନ୍ଦ କହିଲେ, ଗୋବିନ୍ଦ କାହିଁ କହିଲେ, ଅଲକ୍ଷିତରେ ସେମାନଙ୍କର ଇନ୍ଦ୍ରିୟକୁ ଚିନ୍ମୟ ସ୍ୱର ଦେଇକି ଭଗବାନ ଆନନ୍ଦ ଦଉଛନ୍ତି। ଏବକାରରେ ଜଣାପଡୁଛି ଯେତିକି ଅର୍ଣ୍ଣ ଆଣିଥିଲେ କମ, ପ୍ରଭୁ ଶବ୍ଦରୁ ଜଣାପଡୁଛି କମ ହେଲେ ବି ସମସ୍ତଙ୍କ ଉଦ୍ଧାର ପୂରଣ ହେଇଛି। ଆ ଚ ଶବ୍ଦରୁ ଭଗବାନ ନିଜେ ଭୋଜନ କଲେ, ସ୍ୱୟଂ ଚ କାହିଁ ଚ ଲଗେଇଲେ, ଚକାର ଅର୍ଥରୁ, ଚକାର ବି ଅଲଗା ଅର୍ଥରେ ଲାଗେ ସ୍ୱୟଂ ଚ, କିନ୍ତୁ ସେ ଏଇ ଶ୍ଳୋକର ଏଇ ଚକାର ଅର୍ଥରୁ ଭାବକୁ ଭାଗବତଙ୍କର ଭାବକୁ ପ୍ରକଟ କରୁଛନ୍ତି। ଚକାର ଅର୍ଥରେ ଅନିଚ୍ଛା ଅପି ସ୍ୱୟଂ ବୁଭୁଜ, ଇଚ୍ଛା ନଥିଲା ଖାଇଲେ, ଇଚ୍ଛା ନଥିଲା କାହିଁ ଖାଇଲେ, ଭୋଗ କଣ ନାହିଁ ନା କଣ ନା, ସେ ଆଣିଛନ୍ତି କଷ୍ଟ, ଏତେ କଷ୍ଟ ଆଣିଛନ୍ତି ବୋଲି ଖାଇଲେ ନା, ସେମିତି ନାହିଁ, କାହିଁକି ସେ ତାଙ୍କର ହଉନଥିଲା, ଏଠି କହୁଛନ୍ତି ଅନିଚ୍ଛା ଚ ପ୍ରେମବତୀ ନାମ ତାସା ସ୍ୱ କୃତେ ନା ସଂକଳ୍ପ ଭଙ୍ଗେ ନା ପଶ୍ଚାତ ପଶ୍ଚାତ ଉପଦୟାତ। ଭଗବାନ କେତେ କୋମଳ, ତାଙ୍କ ହୃଦୟ ବିଶ୍ୱନାଥ ଠାକୁରଙ୍କର ହୃଦୟକୁ ସେ ଭାବଟା ଆସୁଛି, ଅନିଚ୍ଛା ଶବ୍ଦ କାହିଁକି ଲଗେଇଲେ ସୁଖଦେବ, କାହିଁକି ଭାଗବତ ଏଟାକୁ ପ୍ରକଟ କରାଉଛନ୍ତି, ସେ କହୁଛନ୍ତି ଭଗବାନ ହୃଦୟ କେତେ କୋମଳ, ଆରେ ଏତେ ସ୍ୱୟଂ ପ୍ରେମବତୀ ସେମାନେ ସଂକଳ୍ପ କରିକି ଆସିଥିଲେ ମୋ ଚରଣ କମଳରେ ରହିବା ପାଇଁ, କିନ୍ତୁ ତାଙ୍କ ସଂକଳ୍ପକୁ ଭାଙ୍ଗିଦେଲି, ଭଗବାନ ମନ ଖୁସି ନଥିଲା, ଯଦି ସବୁ ପଠେଇଦେଲେ ଫେରେଇ ଦେଲେ ତାଙ୍କୁ, କିନ୍ତୁ ଭଗବାନ ଖୁସିରେ ନଥିଲେ। ସେଥିପାଇଁ ଯେତେବେଳେ ତୁମର ମନ ଠିକ ନାହିଁ ତୁମେ ଭୋଜନ କରିବନି, କ୍ରୋଧ ଆସୁଛି ଯେତେବେଳେ ଗୋଟେ ତୁମର ମନ ବିରସ ରହିଛି, କାରଣ ସେଟା ତୁମ ଶରୀର ପାଇଁ ଭଲ ନାହିଁ, ଭୋଜନ ପୁରା ପିସ୍ଫୁଲ ମାଇଣ୍ଡରେ କଣ, ସେ ଆମର ଛୁଆଟି ବେଳେ ସବୁ ମା ମାନେ ମୋତେ କୁହନ୍ତି, ମୁଁ ଏବେ ସବୁ ବୁଝିପାରୁଛି, ମୁଁ ଏବେ ସବୁବେଳେ ମା ସବୁ ମାରିବା କୁହନ୍ତି, ଖାଇଲା ବେଳେ ସବୁବେଳେ କାହିଁ ଗୋଟେ ଗୁରୁ ଗୁରୁ ହଉଛ, ଏଇଆ ହଉଛ ତା ହଉଛ, ମା ସବୁ କୁହେ ଏଇଟା ଖାଇବିନି ସେଟା ଖାଇବିନି, ମା ବିରକ୍ତ ସବୁ ହୁଅନ୍ତି, କାହିଁ ଏଇଟା ଖାଇଲେ ତୁମ ଦେହରେ ଲାଗିବନି, ଖାଇଲା ବେଳେ ସବୁବେଳେ ଖୁସିରେ ଖାଇବ, ଯୋଉଟା ମୋଟା ସବୁ ଦେଖୁନା ଯୋଉଟା ମୋଟା, ସେମାନେ ଖାଇଲା ବେଳେ ପୁରା ଚକା ପକେଇକି ପୁରା ମାରିଦେବେ, ପୁରା ଯାହା ପାଇଲେ ତାର ଚଲେଇଲେ, ଆଉ ଏଇଟା ଖାଇବିନି ସେଟା ଖାଇବିନି, ଏଟା ଏମିତିକା ସେଟା ସେମିତିକା, ଏଇ ଜିନିଷଟା ଭଲ, ସେଇଗୁଡ଼ାଙ୍କର ଦେହ ଲାଗିବନି କେବେ, ଯିଏ ଯାହା ପାଇଲେ ଅମୃତ ଭଳିଆ ଖାଇଲେ ଖୁସିରେ ସେମାନଙ୍କ ସମ୍ପୂର୍ଣ୍ଣଟା ହେବ। ସେଥିପାଇଁ ମନ ଠିକ ନଥିଲେ ଭୋଜନ କରିବା ଠିକ ନୁହେଁ, ମନର ବିରୁଦ୍ଧ ଭାବ ରହିଛି, ମନର ଗୋଟେ ଶୋକ ରହିଛି, ଭୋଜନ କରାଯାଏ। କେତେ ସବୁ ସାଇନ୍ସ ଅଛି ନା, ଆମର ସବୁ ଆମର ଜିନିଷ ସହିତ ସବୁ ବିଜ୍ଞାନର ସମ୍ପର୍କ ରହିଛି ନା, ଏଇ ଯେମିତି ବାପା ମରିଗଲେ କଣ କରନ୍ତି, ବାପା ଘର ଲୋକ ମରିଗଲେ, ବାପା ମା ମରିଗଲେ କଣ କରନ୍ତି, ଶୌଚ ଗୁଡା କ୍ଷେର ହେବେନି, ନଖ କାଟିବେନି, ଆଉ ଖାଆନ୍ତି କଣ, ତେଲ ପଡୁଥିଲା, ତେଲ ହଳଦୀ ଗୁଡା ପଡ଼ିନି, ଏବେ ଖାଉଛନ୍ତି, ଏବେ ଚାଲିଛି ନା ଓଡ଼ିଶାରେ, ମୁଁ କଣ ମୁଁ ଆଉ କଣ ଜାଣିବି, ପଚିଶ ତିରିଶ ମୁଁ ଜାଣିନି, ମୁଁ ଭାବୁଛି କିଛି ମାନୁନଥିବ ବୋଧେ, କଣ ମାନୁଥିବେ କଣ ନାହିଁ, କିଏ ତେଲ ହଳଦୀ ବିନା ରହୁଥିବ, ମୁଁ ହୋଟେଲ ଖରା ରୋଷେଇ ନହେଲେ ହୋଟେଲ ଖାଇକି ଆସୁଥିବ, ମତେ ବିଶ୍ୱାସ ହଉନି, ଲୁଣ ସିଝା ଏବେ ଲୋକ କିଏ ଖାଇବ, ଡାଇବେଟିସ ମରିବାକୁ ବାହାରିଲାଣି ସେ ବନ୍ଦ କରିପାରୁନାହାନ୍ତି, ତୁମେ କହୁଛ ଲୁଣ ସିଝା ଖାଲି ଖାଇକି ରହିବେ, ସେ ଘରେ କିଏ ବୁଢା ବୁଢ଼ି ଛୁଆ ପିଲା ଖାଉଥିବେ ଖାଉଥିବେ, ଇଏ ହୋଟେଲ ଖାଇଦେଇକି ଆସିବେ, କିଏ ନା ଭଗବାନ ତାଙ୍କର କଣ କାମ, ମୁଁ ତ ଜାଣିନି ଏବେ କଣ ହଉଛି, ଆଉ ସିଏ ଚଳିପାରିବେ, ହଁ ଖାଉଛନ୍ତି ଏବେ କାହିଁ ଖାଆନ୍ତି, କାହିଁକି ହଳଦୀ ପକେଇବେନି ତେଲ ପକେଇବେନି, କାହିଁ ଖାଉଛନ୍ତି, ବାପା ଚାଲିଯାଇଛନ୍ତି ନା, ମନଟା ଗୋଟେ ଭଲ ନାହିଁ, ଆଉ ସେତେବେଳେ ଗୋଟେ ଗରିଷ୍ଠ ଜିନିଷ ଗୁରୁପାଗ ଜିନିଷ ଗୋଟେ କଣ ଭୋଗ ଜିନିଷଟା ଗୋଟେ କଣ କରିବା, ଏକରେ ଶରୀରକୁ ହଜମ ବି ହବନି, କାରଣ ମାନସିକ ଚିନ୍ତା ରହିଛି, ବାପା ପଳେଇ ଯାଇଛି ଗୋଟେ ଦୁଃଖରେ ରହିଛି, ଆଉ ଦ୍ୱିତୀୟରେ ଭୋଗଟା ତ୍ୟାଗ କଲେ ସ୍ମରଣ, ବାପାଙ୍କର ସ୍ମରଣ ଆସିବ, ଆଉ ସବୁ ସନ୍ଧି ହେଇକି ରହିଛି ନା, ଆଉ ଏଇଟା କଣ ଖାଲି ଗୋଟେ ପରମ୍ପରା ଏମିତି ରହିଯାଇଛି ନା କଣ, ତାର ବୈଜ୍ଞାନିକ ସହିତ ଆଧ୍ୟାତ୍ମିକ କିଛି ସମ୍ପର୍କ ରହିଛି, ମାନସିକ ସ୍ଥିତି ଠିକ ନଥିଲା, ଭୋଜନ କରିବା ଠିକ ନୁହେଁ, ପାଣି ଜଳ ପିଇକି ଶୋଇଯିବ, ତାର ମନଟା ଭଲ ନାହିଁ, ଏଇଟା ଭୋଜନ କରିବେ, କାରଣ କଲେ ତୁମର ହଜମ ହବନି, ଦେହ ଉପରେ ଖରାପ ପ୍ରଭାବଟା ପକେଇବ, ଆଉ ବର୍ତ୍ତମାନ ଲୋକର ସେ ଜ୍ଞାନ ନାହିଁ, ତାର ରାଗ ମାଗ ଯାହା ହଉ ଗେଫିବାର ଅଛି ମୋର, ଯାହା ପକେଇଦେବି, କିନ୍ତୁ ଏଇଟା ଖାଇଲେ ତ ହଜମ ହବନି, ତୋର ତୋର ମାଇଣ୍ଡ ଆବସେଣ୍ଟ ରହିଛି, ତୋର ଅଲଗା ମନସ୍ୟ ଚିନ୍ତା ରହିଛି, ସେଇଟା ସବୁ ଏସିଡ଼ ହବ, ଇଏ ହବ, ଚିନ୍ତାଶୀଳ ଲୋକଙ୍କର କାହିଁକି ଆଉ ଏତେ ହଜମ ଶକ୍ତି କମିଯାଏ, ବେଶି ବହୁତ ଚିନ୍ତାରେ ସେମାନେ ସବୁବେଳେ ରୁହନ୍ତି, ତାଙ୍କ ଶରୀର ଲାଗିବନି କି ଖାଦ୍ୟ ହଜମ ହବନି। ଶାସ୍ତ୍ର ନିୟମଟା ସେଟା ନୁହେଁ, ସବୁବେଳେ ପିସ୍ଫୁଲ ମନରେ, ସନ୍ତୋଷ ମନରେ ତୁମେ ଖାଇବ। ଭୋଜନ କଲାବେଳେ ସେ ଲେଖିଛନ୍ତି, ମୁଁ ସବୁ ପଢୁଥିଲି, ଏବେ ତ ଏଇଟା କହୁନି, ଏଇଟା କଣ ଆବଶ୍ୟକ, କାହାକୁ ଶିଖେଇଲେ କିଏ ଶିଖିବ ନା କଣ, ନା ସେ ଯୁଗ ଅଛି ଆଉ, ସେ ତୁମରି ଆଗରେ କହିକି ଖେଳି ଖେଳି ଚଲେଇ ଦେବେ, ଚାଟ ଖାଇଦେବେ, ସେ କଣ ଆଜିକାଲି ଆଉ ସେ ଯୁଗ ଅଛି, ସେସବୁ ଗଲାଣି। ପରେ ଲେଖିଛନ୍ତି ଆୟୁର୍ବେଦରେ, ଭୋଜନ କଲାବେଳେ କଣ ଚିନ୍ତା କରି ସ୍ମରଣ, ବିଷ୍ଣୁ ମତେ, କୃଷ୍ଣ ମତେ ଭୋଜନ ଦେଇଛନ୍ତି, ଯେତେଟା ଦାନ୍ତ ସେତିକିବାର ଚୋବେଇ ଖାଇବ, ସେତିକିବାର ବିଷ୍ଣୁକୁ ସ୍ମରଣ କରିବ। କିଏ କରୁଛି, କୋଉଟା ଆମେ କୋଉ ଶିଖିଛେ ନା, ଆମର କୋଉ ହବ, ଏ ଭୋଜନ କରି କେମିତି ଶିଖିଯାଏ, ଜପ କରିକି ଟିକେ ରେଷ୍ଟ ନେବାର ଅଛି, ଟାଇମ ହେଇଗଲାଣି। ମାନେ କର୍ମକାଣ୍ଡରେ ଏଗୁଡାକ ସବୁ ଆୟୁର୍ବେଦରେ ଏଗୁଡା ସବୁ ଲେଖା ହେଇଛି। ଭୋଜନ କଲାବେଳେ ତୁମେ କଣ ଚିନ୍ତା କରିବ, ପ୍ରଭୁ ଦେଉଛନ୍ତି, ବିଷ୍ଣୁ ପ୍ରଭୁ ଆପଣ ଦେଲେ, ଏଇଟା ଏଇଟା ଚୋବେଇବାକୁ ପଡ଼େ, ବିଷ୍ଣୁକୁ ସ୍ମରଣ କର। କିଏ ହେଟା ବିଷ୍ଣୁ ଶରଣ କରୁଛି, ଏଇଟା ଭଲ ହେଇନି, ଆଣ କଞ୍ଚା ଲଙ୍କା ଦଳ ମିକ୍ସଚର ଦେଲେ, ଆଣ ଚୁଆ ଠୁକଠାକ ଠେଲି ଦେବା କଥା ଭିତରକୁ, କିଏ ଗୋଟେ ଚିନ୍ତା କରୁଛି ଆଉ ଅଛି ସବୁ। ବହୁତ ସୁନ୍ଦର ସଭ୍ୟତା ଥିଲା ନା, ଏଠି ତ ସଂସ୍କାର କଥା, ପିତାମାତା ତ ସଂସ୍କାର ଦେଇନାହାନ୍ତି, ବହୁତ ବଡ ଇଏ ଭଗବାନ କାହିଁକି ଭୋଜନ କଲେନି, ଚକ୍ରପାତ କେତେ ବଡ କଥାଟାକୁ ଲେଖୁଛନ୍ତି। ସ୍ୱୟଂ ଚ, ଚ ଶବ୍ଦରେ ଅନିଚ୍ଛା, ଏଠି କହିଲେ ନା ସ୍ୱୟଂ ଚ ବୁଭୁଜେ ପ୍ରଭୁ, ନିଜେ ଅର୍ଥଟା କଣ କହୁଛନ୍ତି, ଭଗବାନ ନିଜେ ଭୋଜନ କରିଲେ। ସ୍ୱୟଂ ଚଟା କୋଉଠି ଲାଗେ, ନିଜେ ମଧ୍ୟ, ଚକଟା ମଧ୍ୟ ଆକାର ଲାଗିବ, ଚକ୍ରବା ସେ ଅର୍ଥ କଲେନି, ସେ ଚ ଅର୍ଥଟାକୁ ଧରିଲେ ନା ଭଗବାନ ଠିକ ସେ ଖାଇନାହାନ୍ତି, ସେ ବାଧ୍ୟବାଧକତାରେ ଭୋଜନ କରେ, ବାଧ୍ୟବାଧକତାରେ ଭୋଜନ, ଏଠି କହୁଛି ସ୍ୱୟଂ ଚ ଅନିଚ୍ଛା ଚହ ପ୍ରେମବତୀ ନାମ ତାସା। କାହିଁକି ଏଠି ଚକାର ଲଗେଇଲେ, ଏଠି ପ୍ରେମବତୀ ମାନଙ୍କର ତା ସେମାନଙ୍କର ସ୍ୱକୃତେନ ସଂକଳ୍ପ ଭଙ୍ଗେନ ପଶ୍ଚାତ୍ତାପ ଉଦୟା, ଭଗବାନଙ୍କୁ ବହୁତ ଦୁଃଖ ଲାଗୁଥିଲା, ଆରେ ସିନ୍ଦୁର ଲଗେଇ ହାତରେ ଶଙ୍ଖା ରଖି ବ୍ରାହ୍ମଣ ଘରର ବୋହୂ ହେଇ ସମସ୍ତ ପ୍ରତିବନ୍ଧକୁ ତ୍ୟାଗ କରିକି ମୋ ଚରଣ କମଳକୁ ଆସିଥିଲେ, ମୁଁ ତାଙ୍କୁ ଫେରେଇଦେଲି, ମୁଁ କାହାକୁ ମୋ ଚରଣ କମଳରେ ଜଗତ ସମସ୍ତଙ୍କୁ ମୁଁ ଆଶ୍ରୟ ଦିଏ, କିନ୍ତୁ ତାଙ୍କୁ ଆଜି ମୁଁ ଫେରେଇଦେଲି। ଆଉ ସେ ସଂକଳ୍ପ କରିକି ଆସିଥିଲେ, କଣ ସଂକଳ୍ପ ଥିଲା, ଆମେ ଆଉ ଫେରିବୁନୁ ସଂସାରକୁ, କିନ୍ତୁ ତାଙ୍କ ସଂକଳ୍ପକୁ ମୁଁ ଭାଙ୍ଗିଦେଲି। ମୁଁ ଗୀତାରେ କିନ୍ତୁ କହିଛି, ମୁଁ ଯେ ଯଥା ମାଙ୍ଗ ପ୍ରପଦ୍ୟତେ ତାଙ୍କ ସ୍ଥିତି, ଭଗବାନ ମନ ଦୁଃଖ ବହୁତ ଥିଲା, ପଶ୍ଚାତ୍ତାପ ଏଠି କହୁଛନ୍ତି, ଭଗବାନଙ୍କର ତାପ ଉଦୟ ହେଲା, ଦୁଃଖ ହେଲା, ଇଏ ହଉଛନ୍ତି କୃଷ୍ଣ ଲୀଳା ଭଙ୍ଗ ପାଇଁ, ଲୀଳାର ଶୈଳୀ ଯଦିଓ ଏଥିରେ ତାଙ୍କର କଲ୍ୟାଣ ହବ, କାରଣ ସେମାନେ ଅଧିକା ବିରହର ଆସ୍ୱାଦନ କରିବେ, କିନ୍ତୁ କୃଷ୍ଣ ଭଲ ଲାଗୁନଥିଲା, ସେଥିପାଇଁ ନିଜେ ଖାଇଲା ବେଳେ ଅନିଚ୍ଛା ସତ୍ତ୍ୱେ ଭୋଜନ କଲେ, ପଶ୍ଚାତ୍ତାପ ହଉଥିଲା, ଦୁଃଖ ହଉଥିଲା। ଆଚାର୍ଯ୍ୟଙ୍କର ସବୁ କେତେ ସୁନ୍ଦର ଭାବନା ରଚନା କରୁଛନ୍ତି। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ୍, କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ, କି ଜୟ ନିତାୟ ଗୌର ପ୍ରେମାନନ୍ଦେ।